ସେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଏବଂ ହେ ହରିବର ପାଟି କରିନି ହେ ଛୁଆ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଏବଂ ସେ ଆଜି ଆମ ମନୁଷ୍ୟ ଜୀବନର ଲକ୍ଷ୍ୟ କ'ଣ, ଆମେ କାହିଁକି ଦୁଃଖ ପାଉଛେ, ଏବଂ ଦୁଃଖରୁ ନିବୃତ୍ତି ହେବାର ଉପାୟ କ'ଣ, ଏବଂ ମନୁଷ୍ୟ ଜୀବନର ଅନ୍ତିମ ଲକ୍ଷ୍ୟ, ସେ ବିଷୟରେ ଗୀତା ଏବଂ ଭାଗବତମରୁ ଉଦ୍ଧାର କରିକି କଥା କୀର୍ତ୍ତନ କରେ। ହରେ କୃଷ୍ଣ।
चक्षुरुन्मितं येन तस्मै श्रीगुरवे नमः। श्रीचैतन्यमनविष्टं स्थापितं येन भूतले स्वयं रूपकथामयं ददाति स्वोपदान्तिकं वन्देऽहं श्रीगुरु श्रीयुतपदकमलं श्रीगुरुन् वैष्णवांश्च श्रीरूपं सग्रजातं सहगणरघुनाथनुतं तं सजीवम् साद्वैतं सावधूतं परिजनसहितं कृष्णा चैतन्यदेवं श्रीराधा कृष्णपादां सकललिता श्रीविशाखानुतांश्च। हे कृष्ण करुणा सिन्धु दीनबन्धु जगत्पते गोपीशगोपिकान्त राधाकान्त नमोऽस्तुते। तप्तकाञ्चन गौरङ्गी राधे वृन्दावनेश्वरी वृषभानुसुते देवी प्रणमामि हरिप्रिये वंशाकल्पतरुभ्यश्च कृपा सिन्धुभ्यः च पतितानां पावनेभ्यो वैष्णवेभ्यो नमो नमः। नमो महावदन्नाय कृष्ण प्रेम प्रदायते कृष्णाय कृष्ण चैतन्यनाम्ने गौरतिश्री नमः। श्रीकृष्ण चैतन्य प्रभु नित्यानन्द श्री अद्वैत गदाधर शिवसादि श्रीगौरभक्तावृन्द। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण। उपस्थ भक्त सज्जन वृन्द ଏବଂ ମାତୃବନ୍ଧୁଙ୍କୁ ଆମର ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍ ବୁର୍ଲା କେନ୍ଦ୍ର ତରଫରୁ ଆମେ ସ୍ୱାଗତ ଜଣାଉଛୁ। ଆପଣମାନେ ବହୁତ ସଂଖ୍ୟାରେ ଆଜିର ଏହି ସତ୍ସଙ୍ଗରେ ଯୋଗଦାନ କରିଛନ୍ତି, ତେଣୁ ଆମର ପ୍ରଭୁ ଯିଏ ଏହି ସତ୍ସଙ୍ଗର ଆୟୋଜନ କରିଛନ୍ତି ଆମେ ତାଙ୍କୁ ପ୍ରଥମେ ଆମର ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ସେ ଆମକୁ ଗୋଟେ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି ଯେ ଆମେ ଏହି ସତ୍ସଙ୍ଗରେ କିଛି ହରି କଥା ଭଗବାନ କଥା ଆପଣମାନଙ୍କୁ ପରିବେଷଣ କରିବୁ। ଆମର ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଆମର ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍ ସଣ୍ଡେ ପ୍ରୋଗ୍ରାମକୁ ଯାଉଥିବେ, ସେଠି ଆମର କଥା କୀର୍ତ୍ତନ ହୁଏ, ଏବଂ ଯେଉଁମାନେ ନ ଯାଇଛନ୍ତି ମଧ୍ୟ ସେମାନେ ସମୟ ଦେଖିକିରି ସମୟ କାଢ଼ିକିରି ଯିବେ, ସେଠି ସଣ୍ଡେ ପ୍ରୋଗ୍ରାମ ଆଟେଣ୍ଡ କରିବେ। ଆସନ୍ତା ଏପ୍ରିଲ 8 ତାରିଖରେ ଆମର ରାମନବମୀ ପାଳନ କରାଯିବ, ମାର୍ଚ୍ଚ 16 ତାରିଖରେ ଗୌର ପୂର୍ଣ୍ଣମୀ ପାଳନ କରାଯାଉଛି, ବିଭିନ୍ନ ଫେଷ୍ଟିଭାଲ ସବୁ ପାଳନ କରାଯାଉଛି, ମଝିରେ ମଝିରେ ଭାଗବତ କଥା ଭାଗବତ ସପ୍ତାହ ମଧ୍ୟ ବୁର୍ଲାରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଆୟୋଜନ କରାଯାଉଛି। ତେଣୁ ଆଜି ଆପଣମାନେ ବିଶେଷ ଭାବରେ ମାତାଜୀମାନେ ଅଧିକ ସଂଖ୍ୟାରେ ଯୋଗ ଦେଇଛନ୍ତି, ତେଣୁ ମାତାଜୀମାନଙ୍କ ଉପରେ ଆମେ ବିଶେଷ ଭାବରେ ଆମର କଥାକୁ ରଖିବା। ଏଇ ଆମର ଯୋଉ ରହିଛି ମହାଭାରତ, ମହାଭାରତରେ ସ୍ତ୍ରୀ ଧର୍ମ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଯୁଧିଷ୍ଠିର ମହାରାଜ ମହାଭାରତ ଯୁଦ୍ଧ ପରେ ବହୁତ ଶୋକଗ୍ରସ୍ତ ହୋଇଛନ୍ତି, ବହୁତ ଶୋକ ସ୍ୱତନ୍ତ ହୋଇଛନ୍ତି, ଏବଂ ଭଗବାନ ନିଜେ ତାଙ୍କୁ ଯେତେ ବୁଝେଇଲେ ମଧ୍ୟ ସେ ବୁଝୁନାହାନ୍ତି। ସେ କହୁଛନ୍ତି ମୋ ଯୁଗରୁ ଏତେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ, 18 ଅକ୍ଷୌଣୀ ସୈନ୍ୟ ମହାଭାରତରେ, ଗୋଟେ ଅକ୍ଷୌଣୀ ସୈନ୍ୟରେ ରହୁଛନ୍ତି 21,870, ଏତିକି ସୈନ୍ୟ ରହୁଛନ୍ତି। ଏଇଭଳି ଭାବରେ 18 ଅକ୍ଷୌଣୀ ସୈନ୍ୟ ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଛନ୍ତି, ତେଣୁ ସେ ସବୁ ମନ ଦୁଃଖ କରୁଛନ୍ତି, ତାଙ୍କ ପାଇଁ ହିଁ ଏସବୁ ଯୁଦ୍ଧ ହେଇଛି, ଏତେ ସବୁ ଲୋକ ମୃତ୍ୟୁବରଣ କରିଛନ୍ତି। ଯୋଉଟାକ ଅର୍ଜୁନ ପ୍ରଥମେ ସେଥିପାଇଁ ଯୁଦ୍ଧ କରୁନଥିଲେ, କିନ୍ତୁ ଭଗବାନ ତାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କଲା ପରେ ଅର୍ଜୁନ ଯୁଦ୍ଧ କରିବା ପାଇଁ ରାଜି ହେଲେ। କିନ୍ତୁ ଯୁଦ୍ଧ ଶେଷ ହେଲା ପରେ ଯୁଧିଷ୍ଠିର ମହାରାଜଙ୍କର ମଧ୍ୟ ସେତେବେଳେ ଶୋକ ଆସିଛି, ଏବଂ ସେ ଶୋକକୁ ଭଗବାନ ଯେତେ ଜ୍ଞାନ ଦେଲେ ମଧ୍ୟ ସେ କହୁଛନ୍ତି ତମର କିଛି ଦୋଷ ନାହିଁ, ଯେତେବେଳେ ଭଗବାନ ଆସୁଛନ୍ତି ତିନୋଟି କାର୍ଯ୍ୟ ଭଗବାନ କରୁଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନଂ ସୁଜାମ୍ୟହଂ ପରିତ୍ରାଣାୟ ସାଧୁନାଂ विनाशाय च दुष्कृताम धर्म संस्थापनार्थाय संभवामि जुगे जुगे। भगवान जितने आसती से तीनोटी कार्य करती। प्रथम हूँ परित्राणाय साधुना, जो मैंने भगवान शरण में जाती से साधु साधु ये धरण भूषण साधु मैंने थी आम श्री श्रीमद इस्कंद आचार्य श्री श्रीमद गौरगोविंद श्री महाराज से कहती जमी सूर्यचंद्र थे थी भौतिक जगत तिष्ट रही पार्टी से भाव में साधु मान थी भगवान कृष्ण जगत कृष्ण संसार चलिए ना कृष्ण संसार रही साधु मान अच्छा कि आम देखिपारे जापारे तेनाली जो साधु मान को आनंद केमी साधु मान कौन कार्य कर साधु मान कौन कार्य साधु मान आम जमी देखुचे आम विभिन्न प्रकार कार्य रही गृह कार्य माताजी मैंने विशेष भाव में गृह कार्य सब रोमग्न रोकर गृह कार्य व्यस्त रोच साधु मान कार्य कौन साधु मान कार्य है भगवान सेवार से निजुक्त रोचे साधुर कार्य महात्मा अनस्तु मांग पार्थ दैवी प्रकृति माश्रिता भजंती अन्य मनसो ज्ञात भूतादि मव्यम। साधु मैंने आम जो ये भौतिक जगत रोचे ये भौतिक जगत रनो गुण रही जो गुण से आम समस्त बंधा हो रही सत्व रज एवं तम ये तीनो गुण आम जानूने केमी आम गुण द्वारा बंधा हो रही कि प्रकृत आम जो जहाँ सब करुचे से सब गुण प्रभाव में ही करुचे कि साधु मैंने से मैंने ये गुण प्रभाव में न था से मैंने ये गुण ऊर्धर था कहु भगवान कहते भगवदगीता नवम अध्याय जे महात्मा अनुस्त मांग पार्थ दैवी प्रकृति में आश्रिता से मैंने ये तीन गुण आश्रय न था से मैंने दैवी प्रकृति तीन गुण ऊर्धर जो शुद्ध सत्व प्रकृति रही शुद्ध सत्व प्रकृति ही से था तेणुता कार्य हूँ भजंती अन्य मनस से मैंने भगवान केवल भजन करती ये हूँ एकमात्र कर्तव्य साधु साधु कर्तव्य हूँ भजन भगवान का भजन करवा एवं भजंती अन्य मनस ज्ञात भूतादि मम से जानती भगवान ही हूँ एकमात्र भजनीय भजन ही जीवन को निस्तर करती उत्सर्ग करती ये हूँ साधुर कार्य तेणु साधु मैंने ये भगवान नाम रूप गुण लीला ये से आनंद प्राप्त हमें एवं यही भजन कर समस्त जीव मान को उद्धार कर खाली से निजे उद्धार हमें ता नुह समस्त जीव मान को उद्धार करते से आम समस्त भौतिक जगत त्रिता दग्धीभूत हो जन्म मृत्यु जरा व्याधि ये जो दुख रही दुख से समस्ते संताप्त होचे त्रितापर आम सब दग्धीभूत होचे अनेक प्रकार दुख ए भौतिक जगत रही तेणु आम कहीं दुख भोगुचे ना भगवान को भूली जाइवा हेतु आम ये दुख भोग कर तेणु जे साधु जी सीए पर उपकार करती भगवान ये उदाहरण दे गृक्ष को साधु वृक्ष वृक्षर उदाहरण दे भागवत दशम स्कंद भगवान कहते जे यो गृक्ष देखुच सांग बाक मान कहते देख ए वृक्ष मान के पर उपकार कर प्राणी धिया बाचा श्रेय आचरण सदा वृक्ष देखु वृक्ष को काटिदे से कौन सी प्रतिवाद करूनी वृक्ष जिते खरा हेले से पानी टी मगुनी वृक्ष को जो काटिदे से प्रतिवाद करूनी बर छाई में जब जन आश्रय नौ काटू वृक्ष को पूर्ण काटिपारूनी अल्प आउ सम किसी रही काटापी से विश्राम नौ वृक्ष छाई में विश्राम नौ वृक्षर समस्त किसी फल फूल पत्र इत्यादि ढाल सबकि अन्य मानक सेवार लगुच से निजपाई किसी कर रखुनी ये वृक्षर वृक्ष आम शिक्षा टी पाइबा तेणु आमर भगवान कहते यही भाव में जो मैंने साधु मैंने प्रकृत से मैंने पर उपकार जीवन ये भगवान सेवा मध्यम से मैंने पर उपकार करती ये आम चैतन्य महाप्रभु जे कि 528 से आसंता मार्च 16 तारीख तर आविर्भाव तिथि पालन कर गौरपूर्णमी से कहते जे मनुष्य जो जो मैंने विशेष भाव भारत भूमि मनुष्य जन्म ग्रहण कले भारत भूमि ते मनुष्य जन्म हेल जार जन्म सार्थक करिकर पर उपकार भारत भूमि जो मैंने जन्म ग्रहण कर बहुत भाग्यवान ତେଣୁ ସେମାନଙ୍କର କାର୍ଯ୍ୟ ହେଉଛି ବା ତାଙ୍କର ଦାୟିତ୍ୱ ହେଉଛି ସେମାନେ ନିଜ ଜନ୍ମକୁ ସାର୍ଥକ କରିବେ, ଅର୍ଥାତ୍ ନିଜେ ଜାଣିବେ ଯେ ପ୍ରକୃତରେ ଆମର ଲକ୍ଷ୍ୟ କ'ଣ, ଆମର ଜୀବନର କ'ଣ କର୍ତ୍ତବ୍ୟ, ଏବଂ ସେଇ କର୍ତ୍ତବ୍ୟରେ ସେମାନେ କାର୍ଯ୍ୟ କରିବେ। ତାହେଲେ ନିଜର ଜୀବନକୁ ସାର୍ଥକ କରି ସେମାନେ ଅନ୍ୟର ଉପକାର କରିବେ। ଅନ୍ୟର ଉପକାର କେମିତି କରିବା? ଆମେ ଭାବୁଥିବା ଲୋକମାନଙ୍କୁ ଯଦି କିଛି ଖାଦ୍ୟ ଦିଆଯିବ, ଆଉ ଲୋକମାନଙ୍କୁ କିଛି ବସ୍ତ୍ର ଦିଆଯିବ ବା ଧନ ଦିଆଯିବ ବା ରୋଗୀକୁ କିଛି ଔଷଧ ଦିଆଯିବ, ଇଏ ହେଉଛି ଉପକାର। କିନ୍ତୁ ଇଏ ଉପକାର ହେଉଛି ଯଦିଓ ଉପକାର, କିନ୍ତୁ ଇଏ ଅଳ୍ପ ସମୟ ପାଇଁ ଉପକାର। ପ୍ରକୃତ ଉପକାର ହେଉଛି ଆମର ପ୍ରଭୁ ଯୋଉ କହୁଥିଲେ, ଆମର ଯଦି ଛୋଟ ପିଲାଟେ ରହିଛି କୌଣସି କାରଣରୁ ସେ ଆମଠୁ ହଜିଗଲା, ତେଣୁ ସିଏ ତାଙ୍କର ପିତାମାତା ବହୁତ ଧନୀ ବ୍ୟକ୍ତି ହେଇଥାଇ ପାରନ୍ତି, କିନ୍ତୁ ଯେତେବେଳେ ସେ ପିଲାଟି ହଜିଯାଉଛି ପିତାମାତାଙ୍କ ଠାରୁ, ସେ ବହୁତ ଦୁଃଖ କଷ୍ଟ ସହ୍ୟ କରୁଛି। ତାଙ୍କୁ ଯେଉଁମାନେ ଦେଖୁଛନ୍ତି, କିଏ ତାଙ୍କୁ କିଛି ଖାଦ୍ୟ ଦେଇଦଉଛି, କିଏ ତାଙ୍କୁ କିଛି ବସ୍ତ୍ର ଦେଇଦଉଛି, କିଏ ତାଙ୍କୁ କିଛି ଔଷଧ ଦେଇଦଉଛି, କିଏ କିଛି ଅଳ୍ପ କିଛି ଧନ ଦଉଛି, କିନ୍ତୁ ଏଥିରେ କେତେ ସମୟ ତାର କାମ ଚାଲିବ, ପୁଣି ତାର ଦୁଃଖ ଆସି ପହଞ୍ଚୁଛି। କିନ୍ତୁ ଜଣେ ଯଦି ବ୍ୟକ୍ତି ଜାଣିବ ଯେ ଏ ପିଲାଟି ହେଉଛି ଆମକୁ ଧନୀ ବ୍ୟକ୍ତିଙ୍କର ପୁତ୍ର, ଏବଂ ସେ ତାଙ୍କର ପିତାଙ୍କୁ ଭୁଲି ଯାଇ ବହୁତ କଷ୍ଟରେ ରହୁଛି, ତେଣୁ ସିଏ ଯଦି ନେଇ ତାଙ୍କ ପିତାଙ୍କ ପାଖରେ ଛାଡ଼ିଦବ, ତାହେଲେ ତାର ସମସ୍ତ ଦୁଃଖର ଅବସାନ ଘଟିବ। ତେଣୁ ଆମେ ଯୋଉ ଦୁଃଖ ଭୋଗୁଛେ କଣ ପାଇଁ ନା, ଭଗବାନଙ୍କୁ ଭୁଲି ଯାଇଥିବା ହେତୁ। କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟାତାରେ ଦେହ ସଂସାର ଆଦି ଦୁଃଖ। ଆମେ କାହିଁକି ଦୁଃଖ ପାଉଛେ ନା, ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ। ଯୋଉ ସାଧୁ ହଉଛନ୍ତି ସେ ଅନ୍ୟମାନଙ୍କୁ ସେଇ କୃଷ୍ଣଙ୍କୁ ଭଗବାନଙ୍କୁ ସ୍ମରଣ କରାଇ ଦିଅନ୍ତି। ଆମେ ଯାହାଙ୍କୁ ଭୁଲି ଯାଇଛେ, ସାଧୁ ଯିଏ ସେଇ ତାଙ୍କୁ ଆମକୁ ମନେ ପକାଇ ଦିଅନ୍ତି। ତେଣୁ ସାଧୁର କର୍ତ୍ତବ୍ୟ ହେଉଛି ଜନ୍ମ ସାର୍ଥକ କରିକର ପର ଉପକାର। ସାଧୁର କର୍ତ୍ତବ୍ୟ ହେଉଛି ସେ ଅନ୍ୟର ଉପକାର କରିବେ। କିଭଳି ଉପକାର କରିବେ ନା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଁ ତାର ଏଇ ଦେଶ। ଭଗବାନ କହୁଛନ୍ତି ଯାହାକୁ ଦେଖିବ ତାକୁ ଏଇ ଭଗବାନଙ୍କର କଥା କହିବ, କୃଷ୍ଣ ଉପଦେଶ। କୃଷ୍ଣ ଉପଦେଶ କହିଲେ ଭଗବାନ, ଆମର ଶାସ୍ତ୍ରରେ ସବୁ ବିଭିନ୍ନ ଉପଦେଶ ଦେଇଛନ୍ତି, ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି, ମହାଭାରତରେ ଆମେ ଦେଖିବା ଆମେ ସେଇ କଥା କହିବା, ଯୁଧିଷ୍ଠିର ମହାରାଜକୁ ଭୀଷ୍ମଦେବ ଉପଦେଶ ଦେଇଛନ୍ତି, ଏ ଭଗବାନଙ୍କର ଉପଦେଶ ସବୁ ଶାସ୍ତ୍ର ଉପଦେଶ। ତେବେ ଏଇ କଥା ଯଦି ଆମେ କହିବା ତାହେଲେ ହିଁ ତାର ପ୍ରକୃତ ଉପକାର ତାର ସେଇଥିରେ ହବ। ଆଜି ଏଇ ସତ୍ସଙ୍ଗର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଏହାର ଉଦ୍ଦେଶ୍ୟ ହେଉଛି ସେଇଟା, କେମିତି ଲୋକମାନଙ୍କର ମଙ୍ଗଳ କରାଯିବ, ଲୋକମାନଙ୍କ ପ୍ରକୃତ ମଙ୍ଗଳ। ଭଗବତ ଗୀତାରେ ଭଗବାନ ମଧ୍ୟ କହୁଛନ୍ତି, ଯଦମ ପରମ ଗୁହ୍ୟଂ ମଦ୍ଭକ୍ତେଷୁ ଅଭିଧାସତି ନଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ। ଭଗବତ ଗୀତାରେ ଯୋଉ ଜ୍ଞାନ ଦିଆଯାଇଛି, ଗୁହ୍ୟ ଗୁହ୍ୟତର ଗୁହ୍ୟତମ, ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ବ୍ରହ୍ମ ପରମାତ୍ମା ଏବଂ ଭଗବାନ, ଏ ତିନୋଟି ଯୋଉ ଜ୍ଞାନ ରହିଛି ଇଏ ହେଉଛି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ ଜ୍ଞାନ। ଭଗବାନ କହିଲେ କିଏ କହୁଛନ୍ତି? ବ୍ରହ୍ମ। କେତେ ଜଣ ନିରାକାର ଉପାସନା କରୁଛନ୍ତି, ବ୍ରହ୍ମ ଆଲୋକ ଉପାସନା କରୁଛନ୍ତି, ସିଏ ଭଗବତ ଯୋଉ ଜ୍ଞାନ ରହିଛି ଅଦ୍ୱୈତ ଜ୍ଞାନର, ସିଏ ହେଉଛି ପ୍ରାରମ୍ଭିକ ଜ୍ଞାନ, ଇଏ ହେଉଛି ଭଗବତ ଗୀତାରେ ଗୁହ୍ୟ ଜ୍ଞାନ ବୋଲି କୁହାଯାଇଛି। ଏବଂ ଆଠାରୁ ଆଉ ଟିକେ ଉନ୍ନତର ଜ୍ଞାନ ହେଉଛି ଗୁହ୍ୟତର ଜ୍ଞାନ, ଯାହାକି ପରମାତ୍ମା ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ରହିଛନ୍ତି, ଖାଲି ଯେ ମନୁଷ୍ୟ ହୃଦୟ ରହିଛନ୍ତି ତା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଏବଂ ଏ ଭୌତିକ ଜଗତର କଣ କଣରେ ମଧ୍ୟ ଭଗବାନ ବିଦ୍ୟମାନ ପରମାତ୍ମା ରୂପରେ, ଇଏ ହେଉଛି ଆଉ ଟିକେ ଉନ୍ନତର ଜ୍ଞାନ, ଗୁହ୍ୟତର ଜ୍ଞାନ ବୋଲି କୁହାଯାଉଛି ଭଗବତ ଗୀତାରେ। ଏବଂ ସବୁଠାରୁ ଗୁହ୍ୟତମ ଜ୍ଞାନ ହେଉଛି ଭଗବାନଙ୍କ ବିଷୟରେ ଜ୍ଞାନ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ପ୍ରକୃତ ଭଗବାନ ହେଉଛନ୍ତି କୃଷ୍ଣ, ତାଙ୍କର ଶରୀର ଆମ ଶରୀର ଭଳି ନୁହଁ, ତାଙ୍କର ଶରୀର ହେଉଛି ସଚ୍ଚିଦାନନ୍ଦ। ସତ୍ କହିଲେ ସବୁବେଳ ପାଇଁ ତାଙ୍କର ଶରୀର ରହିଛି, ଚିତ୍ କହିଲେ ତାଙ୍କର ପୂର୍ଣ୍ଣ ଜ୍ଞାନମୟ ଏବଂ ସେ ସବୁବେଳେ ଆନନ୍ଦରେ ହିଁ ରହନ୍ତି। ଆମର ଯୋଉ ଶରୀର ରହିଛି ଏ ଜଷ୍ଟ ଅପୋଜିଟ୍ ବା ବିପରୀତ, ଆମର ଶରୀର ସବୁବେଳ ପାଇଁ ରହିବନି, ଆମ ଶରୀର ହେଉଛି ଅଜ୍ଞାନମୟ ଏବଂ ଆମ ଶରୀର ହେଉଛି ନିରାନନ୍ଦମୟ, ଆମେ ସବୁବେଳେ ଆନନ୍ଦ ଖୋଜି ବୁଲୁଛେ। ତେଣୁ ଇଏ ହେଉଛି ଭଗବାନଙ୍କର ବିଷୟରେ ଯୋଉ ଜ୍ଞାନ ଦିଆଯାଉଛି ସିଏ ହେଉଛି ସବୁଠାରୁ ଗୁହ୍ୟତମ ଜ୍ଞାନ। ଏବଂ ଭଗବାନ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ କହୁଛନ୍ତି, ଯେ ଏଇ ଯୋଉ ଗୁହ୍ୟତମ ଜ୍ଞାନକୁ ଯିଏ ମୋର ଭକ୍ତମାନଙ୍କ ଭିତରେ ପ୍ରଚାର କରନ୍ତି ତାଙ୍କ ଠାରୁ କିଏ ମୋର ଅଧିକ ପ୍ରିୟତମ ବ୍ୟକ୍ତି ନାହାନ୍ତି। ତେଣୁ ଏଇ ଯୋଉ ସତ୍ସଙ୍ଗ ବ୍ୟବସ୍ଥା କରାଯାଉଛି ଏହାର ଉଦ୍ଦେଶ୍ୟ ହେଉଛି ଅନ୍ୟମାନଙ୍କର ଉପକାର କରିବା। ଏବଂ ଏଥିରେ ଯେଉଁମାନେ ସହଯୋଗ କରନ୍ତି, ଏଟାକୁ ଯିଏ ଆୟୋଜନ କରନ୍ତି, ଏଥିରେ ଯିଏ ଅଂଶଗ୍ରହଣ କରନ୍ତି, ଏମାନେ ସମସ୍ତେ ଭଗବାନଙ୍କ କୃପା ପ୍ରାପ୍ତ ହୁଅନ୍ତି। ଆମେ ଏଇ କଥାକୁ ବେଶୀ ଆଗେଇ ନେବାନି, କାହିଁକି ଆମର ଯୋଉ ମୁଖ୍ୟ କଥା ରହିଛି ସେ କଥାକୁ ଆମେ ଆସିବା। ତେଣୁ ଯୁଧିଷ୍ଠିର ମହାରାଜ ଏଇଭଳି ଭାବରେ ଭଗବାନ ତାଙ୍କୁ ଯେତେ ବୁଝେଇଲେ ମଧ୍ୟ, ଭଗବାନ ଯେତେବେଳେ ଆସୁଛନ୍ତି ତାଙ୍କର କର୍ତ୍ତବ୍ୟ ହଉଛି ଏଇ ତିନୋଟି, ପରିତ୍ରାଣାୟ ସାଧୁନାଙ୍କ, ସାଧୁ କହିଲେ ସେମାନେ ଏଇ ଭଗବାନଙ୍କର ଭଜନରେ ହିଁ ରହିଥାନ୍ତି, ବ୍ୟସ୍ତ ରହିଥାନ୍ତି ବା ଭଗବାନଙ୍କ ଭଜନରେ ହିଁ ଜୀବନକୁ ଉତ୍ସର୍ଗ କରିଥାନ୍ତି। ତେଣୁ ଭଗବାନଙ୍କର ଯୋଉ ନାମ ରୂପ ଗୁଣ ଲୀଳା ଇତ୍ୟାଦି ଏଇଥିରେ ହିଁ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବାନ ଯୋଉ ଆସନ୍ତି ବିଭିନ୍ନ ଯୁଗରେ ଆସନ୍ତି, ବିଭିନ୍ନ ଲୀଳା କରନ୍ତି, ସାଧୁମାନେ ସେଇ ଲୀଳାକୁ କୀର୍ତ୍ତନ କରିକି ଆନନ୍ଦ ପ୍ରାପ୍ତ ହୁଅନ୍ତି ଏବଂ ଅନ୍ୟ ସମସ୍ତଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରନ୍ତି। ଏବଂ ପରିତ୍ରାଣାୟ ସାଧୁନାଙ୍କ ବିନାଶାୟ ଚ ଦୁଷ୍କୃତାମ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ କିଏ ନା, ନମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପରୂତ ଜ୍ଞାନମ ଆସୁରଂ ଭାବମାଶ୍ରିତା। ଏ ଚାରି ପ୍ରକାର ବ୍ୟକ୍ତି ଏମାନେ ହଉଛନ୍ତି ଦୁଷ୍କୃତିନ। ଦୁଷ୍କୃତିନ କହିଲେ ସେମାନଙ୍କର କୌଣସି ପୁଣ୍ୟ କାର୍ଯ୍ୟ ନାହିଁ, ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ତେଣୁ ସେମାନେ ତାଙ୍କ ସେମାନେ କିଏ କିଏ ନା, ସେମାନେ ହଉଛନ୍ତି ଚାରି ପ୍ରକାର ବ୍ୟକ୍ତି। ମୂଢ଼ା ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଆମର ମନୁଷ୍ୟମାନଙ୍କ ଭିତରେ 4,00,000 ପ୍ରକାର ମନୁଷ୍ୟ ଅଛନ୍ତି, ତେଣୁ ତାଙ୍କ ଭିତରୁ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଯଦିଓ କେତେଜଣ ବହୁତ ଜ୍ଞାନୀ ଅଛନ୍ତି, ଆମର ପ୍ରଶ୍ନ ଆସିବ ତାହେଲେ ଯଦି ମୂର୍ଖମାନେ ଯାଉନାହାନ୍ତି ଭଗବାନଙ୍କ ଶରଣରେ, ଜ୍ଞାନୀ ବ୍ୟକ୍ତିମାନେ ଭଗବାନଙ୍କ ଶରଣରେ ଯିବା କଥା, ତାହେଲେ ସେମାନେ କାହିଁକି ଯାଉନାହାନ୍ତି? ଭଗବାନ କହୁଛନ୍ତି ମାୟା ଅପହୃତ ଜ୍ଞାନମ, ତାଙ୍କର ଯଦିଓ ଜ୍ଞାନ ଅଛି, ଯେମିତି ବୈଜ୍ଞାନିକ ମାନଙ୍କର ବହୁତ ଜ୍ଞାନ ଅଛି, କିନ୍ତୁ ତାଙ୍କର ଜ୍ଞାନଟା ଏଇ ଭୌତିକ ଜଗତର ଯୋଉ ତ୍ରିଗୁଣ ରହିଛି ସତ୍ଵ ରଜ ତମ, ଏ ତିନି ଗୁଣ ଦ୍ୱାରା ମୋହିତ ହେଇଯାଇଛି। ତେଣୁ ଭଗବାନ ଯେ ତ୍ରିଗୁଣର ଉର୍ଦ୍ଧ୍ୱରେ ସେ ଜ୍ଞାନଟି ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଆସୁରଂ ଭାବମାଶ୍ରିତା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଅଧିକାଂଶ ଭୌତିକ ଜଗତରେ ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଯେଉଁଥିପାଇଁ କି ସେମାନେ ଯେମିତି ରାବଣ ହିରଣ୍ୟକଶିପୁ ଅନେକ ଅସୁରଙ୍କର ଉଦାହରଣ ରହିଛି ଶାସ୍ତ୍ରରେ, ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଏବଂ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ବିରୁଦ୍ଧରେ ସବୁବେଳେ ସଂଗ୍ରାମ ବା ସବୁବେଳେ ଯୁଦ୍ଧ କରୁଥିବେ, ଏମିତିକି ହିରଣ୍ୟକଶିପୁ ଯିଏକି ନିଜର ପୁତ୍ର ତା ବିରୁଦ୍ଧରେ ତାକୁ ମଧ୍ୟ ହତ୍ୟା କରିବା ପାଇଁ ସେ ପଶ୍ଚାତପଦ ହେଉନଥିଲେ ହିରଣ୍ୟକଶିପୁ। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଏଇ ଯୋଉ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ଏମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନ ଆସି ତାଙ୍କୁ ବିନାଶ କରନ୍ତି। ଏବଂ ଭଗବାନ ତାଙ୍କୁ ଯୋଉ ବିନାଶ କରନ୍ତି, ଇଏ ଆମେ ଭାବୁଥିବା ଭଗବାନ ତାଙ୍କ ପ୍ରତି ନିଷ୍ଠୁର ହେଇଗଲେ, କିନ୍ତୁ ତା ନୁହଁ। ଭଗବାନ ଆମର ଯଦି ବିଦୁର, ଯିଏକି ଯମରାଜଙ୍କର ଅବତାର, ସେ ଆସିଥିଲେ ଏଇ ମହାଭାରତ ଯୁଦ୍ଧରେ, ସେ ଅବଶ୍ୟ ଯୋଗ ଦେଇନାହାନ୍ତି, ସିଏ ଆସିଥିଲେ ପାଣ୍ଡବମାନଙ୍କର ଇଏ କଣ, ସେ କୌରବମାନ କୁରୁକୂଳରେ ଆସିଥିଲେ ବିଦୁର, ଆପଣମାନେ ଜାଣିଥିବେ। ତେଣୁ ବିଦୁର ଯେତେବେଳେ ଉଦ୍ଧବ ଜଣେ ଅଛନ୍ତି ଯିଏକି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ଭଗବାନ କହୁଛନ୍ତି ନ ଆମେ ଆଉ ମୋର କିଏ ପ୍ରିୟ ନୁହେଁ, ହେ ଉଦ୍ଧବ ତମେ ଯେତେ ମୋର ପ୍ରିୟ ଆଉ କେହି ମୋର ଏତେ ପ୍ରିୟ ନୁହନ୍ତି, ଭାଗବତ କହିଛନ୍ତି ସେ କଥା। ନ ତଥା ଆମେ ପ୍ରିୟତମ ଆତ୍ମଜୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ଚ ଯଥା ଭଗବାନ, ଏମିତିକି ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଯେ ନ ତଥା ଆମେ ମୋର ଏତେ ପ୍ରିୟ କିଏ ନୁହନ୍ତି। ଆତ୍ମଜୋନି କହିଲେ ବ୍ରହ୍ମା ତାଙ୍କର ପୁତ୍ର, ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି। ନ ଶଙ୍କର ଶିବଜୀ, ଗତକାଲି ଆପଣମାନେ ଶିବ ଚତୁର୍ଦ୍ଦଶୀ ପାଳନ କରିଛନ୍ତି, ଆମେ ଆଜି ପାଳନ କରୁଛେ। ଶିବଜୀ ଭଗବାନଙ୍କର ଜଣେ ବିଷ୍ଣୁଙ୍କର ଅବତାର, ଭଗବାନ କହୁଛନ୍ତି ସିଏ ମୋର ମଧ୍ୟ ଏତେ ପ୍ରିୟ ନୁହନ୍ତି। ଏବଂ ନ ଶ୍ରୀ, ଶ୍ରୀ କହିଲେ ଲକ୍ଷ୍ମୀ ଦେବୀ ତାଙ୍କର ପତ୍ନୀ, ଭଗବାନ କହୁଛନ୍ତି ସିଏ ମଧ୍ୟ ଏତେ ମୋର ପ୍ରିୟ ନୁହନ୍ତି। ଏବଂ ମୁଁ ମଧ୍ୟ ମୋର ନିଜର ଆତ୍ମା ମୋର ମଧ୍ୟ ଏତେ ପ୍ରିୟ ନୁହଁ, ଯେତେ ଏ ଉଦ୍ଧବ ତମେ ଯେତେ ମୋର ପ୍ରିୟ। ଏଇ ଉଦ୍ଧବଙ୍କ ବିଷୟରେ ମୁଁ କାହିଁକି କହୁଛି ନା, ଉଦ୍ଧବ କହୁଛନ୍ତି ପ୍ରକୃତରେ ଯୋଉ ଭଗବାନ ଯୋଉ ବିନାଶ କରୁଛନ୍ତି, ଆମେ ଯୋଉ କହୁଛେ, ଆମେ ଭାବୁଥିବେ କେତେ ଭାବୁଥିବେ ଭଗବାନ ତାଙ୍କ ପାଇଁ ନିଷ୍ଠୁର ହେଇଗଲେ, କିନ୍ତୁ ଭଗବାନ ତାଙ୍କ ପାଇଁ ନିଷ୍ଠୁର ନୁହଁ। ଭଗବାନ ହଉଛନ୍ତି ବହୁତ ମଙ୍ଗଳମୟ, ସେ ଯାହା କଲେ ମଧ୍ୟ ମଙ୍ଗଳମୟ। ତେଣୁ ଯେତେବେଳେ ପୁତନାକୁ, ଯେତେବେଳେ ଭଗବାନ ପୁତନାକୁ ବିନାଶ କରିଛନ୍ତି, ଆପଣମାନେ ଜାଣିଥିବେ ସେଇ କଥାକୁ ଉଦ୍ଧବ କହୁଛନ୍ତି ଯେ ଭଗବାନଙ୍କର ଇଏ ହଉଛି କୃପା। ଅହୋ ବକିଜଂ ସ୍ତନକାଳ କୂଟଂ ଜିଘାଶୟାପାୟଦ ଅପି ଅସାଧ୍ୱୀ ଲେଭେ ଗତିଂ ଧାତୃ ଚିତାଂ ତତୋନ୍ୟଂ କଂବା ଦୟାଳୁଂ ଶରଣଂ ବ୍ରଜେମ। ଭାଗବତମ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଦ୍ୱିତୀୟ ଅଧ୍ୟାୟରେ, ଏଟା ବିଦୁରକୁ କହୁଛନ୍ତି ଉଦ୍ଧବ। ସେ ବକି ଆଶ୍ଚର୍ଯ୍ୟ ହଉଛନ୍ତି ଉଦ୍ଧବ ଚିନ୍ତା କରିକିରି ଭଗବାନଙ୍କର କୃପା ବା ଭଗବାନଙ୍କ କରୁଣା। ତେଣୁ ସେ କହୁଛନ୍ତି ଓହୋ ବକି, ବକି ଯିଏ ହଉଛନ୍ତି ପୁତନା ଯେ କି ସ୍ତନ କାଳକୁଟ, ତାର ସ୍ତନରେ କାଳକୁଟ ନାମକ ବହୁତ ହଳାହଳ ବିଷ ବଳିକିରି ଆସିଥିଲା। କଣ ପାଇଁ ନା ଜିଘା ସେୟା ଅପି, ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା। ଏତେ ଅସାଧୁ ବ୍ୟକ୍ତି ସେ ଥିଲା, କିନ୍ତୁ ଭଗବାନ କଣ କଲେ ନା ଲେଭେ ଗତିଂ ଧାତୃ ଚିତାଂ, ତାଙ୍କର ମା ଯଶୋଦାଙ୍କୁ ଯୋଉ ସ୍ଥାନ ଦେଇଥିଲେ ସେଇ ସ୍ଥାନ ଦେଲେ ପୁତନାଙ୍କୁ। ତେଣୁ କମ୍ ବା ଦୟାଳୁ ଶରଣଂ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣରେ ଯିବା, ଏକଥା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ। ତେଣୁ ଭଗବାନ ଯୋଉ ଅସୁରମାନଙ୍କୁ ବିନାଶ କରନ୍ତି ତାଙ୍କୁ ମଧ୍ୟ ସଦ୍ଗତି ପ୍ରଦାନ କରନ୍ତି, ଏ ଭଗବାନଙ୍କର ମଙ୍ଗଳ ମଙ୍ଗଳମୟ ରହିବାର ଇଏ ଗୋଟେ ଲକ୍ଷଣ। ଏବଂ ଆଉ ଗୋଟେ କାର୍ଯ୍ୟ ହେଉଛି ଭଗବାନ ଧର୍ମ ସ୍ଥାପନ କରନ୍ତି, ଧର୍ମ ସଂସ୍ଥାପନାର୍ଥାୟ ଭଗବତ ଗୀତାର ଯୋଉ ଜ୍ଞାନ ଭଗବାନ ଦେଇଛନ୍ତି, ଆର ଉର୍ଦ୍ଧ ଜ୍ଞାନ ଦେଇଛନ୍ତି ଭାଗବତମରେ ଉଦ୍ଧବଙ୍କୁ ଦେଇଛନ୍ତି, ଏସବୁ ଜ୍ଞାନ ଭଗବାନ ଧର୍ମ ବିଷୟରେ ସ୍ଥାପନ, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ। ଧର୍ମ କହିଲେ ଲୋକମାନେ କଣ ଜାଣୁନାହାନ୍ତି, କାରଣ ଧର୍ମର ସବୁବେଳେ ଗ୍ଲାନି ହଉଛି, ସେଥିପାଇଁ ପ୍ରଥମେ କହିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ, ଯୋଉ ଧର୍ମର ଚାରିପାଦ ସତ୍ୟଯୁଗରେ ଥିଲା ସେ ଆସ୍ତେ ଆସ୍ତେ କମି କମିକିରି ବର୍ତ୍ତମାନ ଗୋଟିଏ ପାଦ ରହିଛି, କଳିଯୁଗରେ ଗୋଟିଏ ପାଦ ରହିଛି, ସେ ପାଦ ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସିଛି, ଏ ଧର୍ମର ଗ୍ଲାନି ହଉଛି। ତେଣୁକରି ଆଜି ଆପଣ ଦେଖିବେ କେତେ ପ୍ରକାର ତଥାକଥିତ ଧର୍ମ ଗଢି ଉଠିଛି ଏବଂ ତଥାକଥିତ ଧର୍ମ ଅନୁଷ୍ଠାନ ସବୁ ଆସିଛନ୍ତି, ଏବଂ ସେ କହୁଛନ୍ତି ଇଏ ଭଗବାନ ଇଏ ଭଗବାନ ଇଏ ଭଗବାନ ଇଏ ଭଗବାନ, ଇଏ ହଉଛି ଧର୍ମର ଗ୍ଲାନି। ଭଗବାନ ଯୋଉ ଆସିଲେ ଧର୍ମ ପ୍ରତିଷ୍ଠା କଲେ, ଭଗବତ ଗୀତାରେ ଧର୍ମ ବିଷୟରେ କହିଛନ୍ତି ଭଗବାନ ଅର୍ଜୁନଙ୍କୁ ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବପାପେଭ୍ୟୋ ମୁଖୈ ସୈମା ସୁଚ। ଆଉ ଯୋଉ ଯେତେ ଧର୍ମ ଅଛି, ଯୋଉ ଧର୍ମ ଭଗବାନ କୃଷ୍ଣଙ୍କର ଶରଣରେ ଯାଉନାହାନ୍ତି, ବା ବିଷ୍ଣୁ ତତ୍ତ୍ୱ ଯୋଉ ରହିଛନ୍ତି ରାମ ନୃସିଂହ ବାମନ, ଏସବୁ କୃଷ୍ଣ ତତ୍ତ୍ୱ ବା ବିଷ୍ଣୁ ତତ୍ତ୍ୱ, ଏଇ ଜଗନ୍ନାଥ ଏମାନଙ୍କ ଶରଣରେ ନ ଯାଇକିରି ଅନ୍ୟ ତଥାକଥିତ ଭଗବାନଙ୍କ ଶରଣରେ ଯାଉଛନ୍ତି, ଇଏ ତାକୁ ତ୍ୟାଗ କରିବା ପାଇଁ ଭଗବାନ କହୁଛନ୍ତି ସର୍ବଧର୍ମାନ୍ ମା ଏକଂ, ଖାଲି ମାଂ ଶରଣ ମଧ୍ୟ କହିଲେ ହେଇଥାନ୍ତା, କିନ୍ତୁ ଆମେ ଭାବେ ଆମେ ଭଗବାନଙ୍କ ଶରଣରେ ଯିବା, ଆମେ ଅନ୍ୟ ଦେବୀମାନଙ୍କ ମଧ୍ୟ ଶରଣରେ ଗଲେ ହବ, ସେଥିପାଇଁ ଭଗବାନ କହିଲେ ନା ନା ମାମ ଏକମ୍, କେବଳ ମୋର ଶରଣରେ ଗଲେ ହିଁ ସିଏ ହେଉଛି ପ୍ରକୃତ ଧର୍ମ। ତେଣୁ ଭଗବାନ ଯୋଉ ଆସିଛନ୍ତି ସେ ଧର୍ମ ସ୍ଥାପନ କରିଛନ୍ତି, ଏଇଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କୁ ସେ ବୁଝଉଛନ୍ତି, ଭଗବାନ ନିଜେ ବୁଝଉଛନ୍ତି, କିନ୍ତୁ ଯେତେ ବୁଝେଇଲେ ମଧ୍ୟ ଯୁଧିଷ୍ଠିର ମହାରାଜ ସେ ତାଙ୍କର ଶୋକ ଯୋଉ ରହିଛି ଶୋକ ଦୂର ହଉନି, ସେ କହୁଛନ୍ତି ନା ନା ମୋର ଯୋଗୁରୁ ଏସବୁ ଲୋକମାନେ ମୃତ୍ୟୁବରଣ କଲେ, ଯୁଧିଷ୍ଠିର ଧର୍ମରାଜ ଏ ଯୋଉ ଆମର ଯୋଉ କିଏ ଦୁର୍ଯ୍ୟୋଧନ ଯୋଉ ଶାସନ କରୁଥିଲେ, ରାଜ୍ୟ ଶାସନ କରୁଥିଲେ, ସେ ଠିକ ଭାବରେ ଶାସନ କରୁଥିଲେ, ମୁଁ ଏ ରାଜ୍ୟ ଲୋପ କରିକିରି ଏଇ ସମସ୍ତ ଲୋକମାନଙ୍କୁ ହତ୍ୟା କଲି, ମୋର କାରଣରୁ ଏତେ ଲୋକମାନେ ମୃତ ହେଲେ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହେଲେ, ତାଙ୍କର ପିତା ତାଙ୍କର ଯୋଉ ପୁତ୍ରମାନେ ବା ତାଙ୍କର ପିତା ମାତାମାନେ ଏମାନେ ସବୁ ବହୁତ ଦୁଃଖ ଭୋଗ କରୁଛନ୍ତି, ଏଇଭଳି ଭାବରେ ସେ ତାଙ୍କର ଶୋକ ଦୂର ହଉନି। ତେଣୁ ଭଗବାନ ତାଙ୍କୁ ନେଇକରି ଯାଇଛନ୍ତି ଭୀଷ୍ମଙ୍କ ପାଖକୁ। ଭୀଷ୍ମ ମହାଭାରତ ଯୁଦ୍ଧ ସରିଯାଇଛି, ମହାଭାରତ ଯୁଦ୍ଧ ସରିଗଲା ପରେ କିନ୍ତୁ ଭୀଷ୍ମ ରହିଛନ୍ତି ସରସଜ୍ୟାରେ ରହିଛନ୍ତି, ଏବଂ ସେଇଠି ଯେତେବେଳେ ଯୁଧିଷ୍ଠିର ମହାରାଜ ପାଣ୍ଡବ ଭଗବାନ ଯୁଧିଷ୍ଠିର ମହାରାଜ ଏବଂ ପାଣ୍ଡବ ଅନ୍ୟ ଯୋଉ ପାଞ୍ଚ ଭାଇଙ୍କୁ ନେଇକି ଯାଉଛନ୍ତି, ସେଠି ମହାନ ମହାନ ମୁନି ଋଷିମାନେ ଧୌମ ଋଷି ବ୍ୟାସଦେବ ନାରଦ ମୁନି ଏମାନେ ସମସ୍ତେ ମୁନି ଋଷିମାନେ ବିଶ୍ୱର ସମଗ୍ର ସ୍ଥାନରୁ ଆସିକି ସେଠି ଯାଇଛନ୍ତି ଭୀଷ୍ମଦେବ ପାଖକୁ। କାରଣ ଭୀଷ୍ମଦେବ ହଉଛନ୍ତି 456 ବର୍ଷ ତାଙ୍କୁ ସେତେବେଳେ, ଭୀଷ୍ମଦେବ ପୃଥିବୀର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ସେତେବେଳେ ସେ ଥିଲେ, ଏବଂ ସିଏ ହେଉଛନ୍ତି ଜଣେ ମହାଜନ, ଯେତେ ଯୋଉ 12 ଜଣ ମହାଜନ ଅଛନ୍ତି ତାଙ୍କ ଭିତରୁ ସିଏ ହେଉଛନ୍ତି ଜଣେ ମହାଜନ। ତେଣୁ ସିଏ ଯେତେବେଳେ ଦେଖିକିରି କହୁଛନ୍ତି ଯେ ପ୍ରକୃତରେ ଭଗବାନଙ୍କର ଯେତେବେଳେ ସେ ଆଶ୍ଚର୍ଯ୍ୟ ହଉଛନ୍ତି ପାଣ୍ଡବମାନଙ୍କୁ ଦେଖିକିରି, ଯେ ପାଣ୍ଡବମାନେ ସେମାନେ ଯତ୍ର ଧର୍ମସୂତ ରାଜା, ରାଜା ଯୁଧିଷ୍ଠିର ସେ ହେଉଛନ୍ତି ଧର୍ମ ଧର୍ମଙ୍କର ରଞ୍ଜନ ଧର୍ମରାଜ, ଧର୍ମରାଜଙ୍କର ଧର୍ମ ଯିଏ ହେଉଛନ୍ତି ଯମରାଜ, ତାଙ୍କର ପୁତ୍ର ହେଉଛନ୍ତି ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ, ଏବଂ ଯତ୍ର ଧର୍ମସୂତ ରାଜା ଯତ୍ର ବୃକ ଗଦାପାଣି ବୃକୋଧର, ଭୀମ ଯୋଉ ରହିଛନ୍ତି ଭୀମଙ୍କର ଏତେ ବଳ ରହିଛି ଗଦାପାଣି, ତାଙ୍କ ହାତରେ ଯୋଉ ଗଦା ରହିଛି ସେ ପୃଥିବୀର ମହାନ ଗଦା ଯୁଦ୍ଧରେ ମହାନ ବ୍ୟକ୍ତି ଥିଲେ ଗଦାପାଣି ବୃକୋଧର, ଏବଂ କୃଷ୍ଣ ସ୍ତ୍ରୀ ଗାଣ୍ଡିବ ଚାପ, କୃଷ୍ଣ ସେ କହିଲେ କୃଷ୍ଣ ଅର୍ଜୁନଙ୍କର ଗୋଟେ ନାମ ହଉଛି କୃଷ୍ଣ, ସେ ପୁଣି ଅଛନ୍ତି ଖାଲି ଯେ ଅର୍ଜୁନ ଅଛନ୍ତି ତାହେଲେ ତାଙ୍କର ଗାଣ୍ଡିବ ଧନୁ ରହିଛି, ପ୍ରସିଦ୍ଧ ଗାଣ୍ଡିବ ଧନୁ ଯାହାକୁ ଧରିକି ସେ ସମଗ୍ର ପୃଥିବୀକୁ ବିଜୟ କରିପାରିଛନ୍ତି। କିନ୍ତୁ ଏବଂ ପୁଣି ସବୁଠାରୁ ବିଶେଷ ମହତ୍ତ୍ୱ ହଉଛି ଯେ ସୁହୃତ କୃଷ୍ଣ ଭଗବାନ ସ୍ୱୟଂ ଭଗବାନ ତାଙ୍କର ସୁହୃତ ହିସାବରେ ରହିଛନ୍ତି। କିନ୍ତୁ ତତ୍ ବିପଦ ଭୀଷ୍ମ କହୁଛନ୍ତି, ତଥାପି ତାଙ୍କ ପାଖରେ ବିପଦ, ଅହୋ କଷ୍ଟମ ଅହୋ ନ୍ୟାୟମ ଯତ୍ର ଧର୍ମରାଜ ଦ୍ୱୟମ, ତୁମ ପାଇଁ ବହୁତ କଷ୍ଟ, ତୁମ ପାଇଁ ବହୁତ ଅନ୍ୟାୟ ହେଇଛି। କିନ୍ତୁ ଏହାର କାରଣ କଣ? ସବୁ ମୁନି ଋଷି ମାନେ ଆସୁଛନ୍ତି, ପାଣ୍ଡବ ମାନେ ଭଗବାନଙ୍କର ଭକ୍ତ, ବିପ୍ର ଧର୍ମ ଚୁଦାଶ୍ରୟ, ବ୍ରାହ୍ମଣ ମାନଙ୍କର ସେ ଆଶ୍ରୟ ନେଇଛନ୍ତି, ଧର୍ମର ଆଶ୍ରୟ ନେଇଛନ୍ତି, ଏବଂ ଅନ୍ତିମରେ ସେ ଅଚ୍ୟୁତ ଭଗବାନ କୃଷ୍ଣଙ୍କର ମଧ୍ୟ ଆଶ୍ରୟରେ ଅଛନ୍ତି। କିନ୍ତୁ ତଥାପି ସେମାନେ ଏତେ ଦୁଃଖ ଭୋଗ କରୁଛନ୍ତି। ତେଣୁ ଏଇଟାକୁ ଯେତେବେଳେ ଭୀଷ୍ମଦେବ କହୁଛନ୍ତି, ସେତେବେଳେ ଅନ୍ୟ ମୁନିଋଷିମାନେ ପଚାରୁଛନ୍ତି ତାର କାରଣ କଣ, ତାଙ୍କ ମନରେ ଏଇ ଧାରଣା ଆସୁଛି। କିନ୍ତୁ ସେ ତାଙ୍କର ପ୍ରଶ୍ନର ଉତ୍ତର ନିଜେ ଦେଇଛନ୍ତି, ନିଜେ ପ୍ରଶ୍ନ କରି ନିଜେ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନିଶ୍ଚିତ ରାଜନ ପୁମାନ ବେଦ ବିଧିଷିତ ଯଦ ବି ଜିଜ୍ଞାସା ଯୁକ୍ତା ମୁହ୍ୟନ୍ତି କବୟୋପି, ଭଗବାନଙ୍କର ନହି କେହି ଜାଣିପାରିବେନି ଭଗବାନ କିଭଳି ଲୀଳା ରହିଛି, ଭଗବାନ କାହିଁକି ତାଙ୍କର ଭକ୍ତମାନଙ୍କୁ ଦୁଃଖ ଦେଇଛନ୍ତି, ଭଗବାନ କାହିଁକି ଏସବୁ କାର୍ଯ୍ୟ କରିଛନ୍ତି। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଏ ଭୀଷ୍ମଦେବ ଯେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି, ଭୀଷ୍ମଦେବ ଜଣେ କଣ ମହାଜନ, ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, କିନ୍ତୁ ଭୀଷ୍ମଦେବଙ୍କୁ ସେ ହତ୍ୟା କରିଛନ୍ତି, ଭଗବାନ କାହିଁକି ଏପରି କଲେ। ସେଭଳି ଭାବରେ ପାଣ୍ଡବମାନଙ୍କର ଯୋଉ ପାଞ୍ଚ ପୁତ୍ର, ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର, ତାଙ୍କୁ ମଧ୍ୟ ଏଇ ଅଶ୍ୱତ୍ଥାମା ତାଙ୍କୁ ହତ୍ୟା କରିଛି। ଭଗବାନଙ୍କର କେତେ ପ୍ରିୟ ସେ ନହୋଇଥିବେ, କିନ୍ତୁ ଅଶ୍ୱତ୍ଥାମା ଯୋଉ ତାଙ୍କୁ ହତ୍ୟା କଲେ, ଅଶ୍ୱତ୍ଥାମା କଣ ଭଗବାନଙ୍କର ଇଚ୍ଛା ବିରୁଦ୍ଧରେ ସେଟା କଲେ କି? ଭଗବାନ ଚାହୁଁଥିବାରୁ ସେ ତାଙ୍କୁ ହତ୍ୟା କଲେ, ନହେଲେ ସେ କରିପାରିନଥାନ୍ତେ। ଭଗବାନଙ୍କ ବିନା ଅନୁମତିରେ ଗୋଟେ ଘାସ ପତ୍ର ମଧ୍ୟ ହୋଇପାରିବ ନାହିଁ। ଉପଦ୍ରଷ୍ଟା ଅନୁମନ୍ତା ଯା ଭର୍ତ୍ତା ଭୋକ୍ତା ମହେଶ୍ୱର ଭଗବତ ଗୀତାରେ ଭଗବାନ କହୁଛନ୍ତି, ଯାହା ସବୁ ହଉଛି ଭଗବାନଙ୍କର ଅନୁମତିରେ ହିଁ ହଉଛି, ନହେଲେ ଭଗବାନଙ୍କ ବିନା ଅନୁମତିରେ ହେଇପାରିବନି। ତେଣୁ ସେଇଭଳି ଭାବରେ ତାଙ୍କର ନିଜ ଭଉଣୀ ହଉଛନ୍ତି ସୁଭଦ୍ରା, ଭଗବାନଙ୍କର ନିଜ ଭଉଣୀ ସୁଭଦ୍ରା, ତାଙ୍କର ପୁତ୍ରକୁ ଅଭିମନ୍ୟୁକୁ ମଧ୍ୟ ହତ୍ୟା କରାଯାଉଛି। ଭଗବାନ ଚାହିଁଥିଲେ ମଧ୍ୟ ସେଟା ବନ୍ଦ କରିପାରିଥାନ୍ତେ। ତେଣୁ ଭଗବାନଙ୍କର ଲୀଳାକୁ କେହି ବୁଝିପାରିବେନି। ନୈୟସ୍ୟ କରିଛି ରାଜନ ପୁମାନ ବେଦ ବେଦିଚିତମ, କେହି ଜାଣିପାରିବେନି ଭଗବାନଙ୍କ ଲୀଳାକୁ। ଏବଂ ଯତ୍ ବିଜିଜ୍ଞାସା ଯୁକ୍ତା ମୁହ୍ୟନ୍ତି କବୟୋପି, ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେ ଯଦି ଭଗବାନଙ୍କ ଲୀଳାକୁ ଯଦି ଚିନ୍ତା କରିବ କାହିଁକି ଏଭଳି ଲୀଳା କଲେ, ତାହେଲେ ସେମାନେ ମୋହ ହେଇଯିବେ। ତେଣୁ ଏଇଭଳି ଭାବରେ ବିଷ୍ଣୁଦେବ ଯୁଧିଷ୍ଠିର ମହାରାଜଙ୍କୁ କହିକିରି ସେ କହିଲେ, ଇଏ ହଉଛି ଯାହାକୁ ତମେ ଦେଖୁଛ, ଇଏ ହଉଛନ୍ତି ସ୍ୱୟଂ ଭଗବାନ ଯିଏକି ତମ ପାଖରେ ଅଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ 16 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ସେ ମନୁଷ୍ୟ ରୂପରେ ରହିଛନ୍ତି ସେ, କିନ୍ତୁ ସେ ହଉଛନ୍ତି ପ୍ରକୃତରେ ସ୍ୱୟଂ ଭଗବାନ, ଯାହାଙ୍କୁ ତମେ କଣ କାର୍ଯ୍ୟରେ ଲଗେଇଛ, ନିଜର କଣ ନିଜର ଚାକର ହିସାବରେ ମତେ ରଖିଛ, ଭଗବାନଙ୍କୁ ନିଜର ଦୂତ ହିସାବରେ ପଠେଇଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ନିଜର ଦୂତ ହିସାବରେ ଭଗବାନଙ୍କୁ ପଠାଉଛନ୍ତି ଯୁଧିଷ୍ଠିର ମହାରାଜ। ଏବଂ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଛି, ଭଗବାନ ବୀର ଆସନରେ ରହୁଛନ୍ତି, ପାଣ୍ଡବମାନେ ସୟନ କରିଯାଉଛନ୍ତି ତାଙ୍କ ଶିବିରରେ, କିନ୍ତୁ ଭଗବାନ ଖଣ୍ଡା ଧରିକି ଉପସ୍ଥିତ ଜାଗ୍ରତ ହେଇକି ରହୁଛନ୍ତି, ତାଙ୍କୁ ରକ୍ଷା କରୁଛନ୍ତି। ସାରଥି ଅର୍ଜୁନଙ୍କର ସାରଥି ହିସାବରେ କାର୍ଯ୍ୟ କରୁଛନ୍ତି, ଡ୍ରାଇଭର ହିସାବରେ କିଏ କାର୍ଯ୍ୟ କରିବେ, ଭଗବାନ ସ୍ୱୟଂ ନିଜେ ତାଙ୍କର ଡ୍ରାଇଭର ହିସାବରେ କାର୍ଯ୍ୟ କରୁଛନ୍ତି। ଏବଂ ଏଇଭଳି ଭାବରେ ତାଙ୍କର ନିଜର ପାଣ୍ଡବ ମାନଙ୍କର ସବୁକିଛି ସେବାରେ ସେମାନେ ଭଗବାନଙ୍କୁ ନିଯୁକ୍ତ କରୁଛନ୍ତି। ତେଣୁ ଭୀଷ୍ମଦେବ କହୁଛନ୍ତି, ଯାହାକୁ ତମେ ଏଇ ଯୋଉ ଦେଖୁଛ, ଏସବୁ ଭଗବାନ ସାକ୍ଷାତ ଆଦ୍ୟ ନାରାୟଣ ପୁମାନ ମୋହୟନ ମାୟାଂ ଲୋକଂ ଗୁଢ଼ଶ୍ଚରତି ବୃଷ୍ଣିଷୁ। ଏଇ ଯୋଉ ତମର ବହୁତ ଉପଦେଷ୍ଟା, ତମର ବହୁତ ଅତ୍ୟନ୍ତ ପ୍ରିୟ ଯିଏକି କୃଷ୍ଣ, ଇଏ ହଉଛି ସ୍ୱୟଂ ଭଗବାନ। ଇଏ ଅନ୍ୟମାନଙ୍କୁ ମୋହ କରିବା ପାଇଁ ମନୁଷ୍ୟ ରୂପରେ, ମାୟା ମନୁଷ୍ୟ ରୂପରେ ସେ କାର୍ଯ୍ୟ କରୁଛନ୍ତି। ତେଣୁ ଯାହା ସବୁ କିଛି ହଉଛି ତାଙ୍କର ଇଚ୍ଛାରେ ହିଁ ହଉଛି। ଏଇଭଳି ଭାବରେ ତାଙ୍କୁ ସବୁ ଯେତେବେଳେ ତାଙ୍କୁ ବୁଝେଇଲେ ଯୁଧିଷ୍ଠିର ମହାରାଜଙ୍କର ଯୋଉ ଶୋକ ଭଗବାନ ସ୍ୱୟଂ ଦୂର କରିପାରିନଥିଲେ, ଭୀଷ୍ମଦେବ ସେଟାକୁ ଦୂର କଲେ। ତେଣୁ ସେଇଠି ସିଏ ତାଙ୍କୁ ଯୋଉ ବିଭିନ୍ନ ପ୍ରକାର ଦାନ ଧର୍ମ राजधर्म मुख्य धर्म स्त्री धर्म भागवत धर्म ଏଇ ସବୁ ଧର୍ମକୁ ସଂକ୍ଷେପରେ ଏବଂ କେଉଁ କେଉଁ ସଂକ୍ଷେପରେ କେଉଁଟା କେଉଁଟା ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇ ସ୍ତ୍ରୀ ଧର୍ମ ଭାଗବତର ମହାଭାରତର ଶାନ୍ତି ପର୍ବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ସ୍ତ୍ରୀ ଧର୍ମକୁ ଆମେ ଅଳ୍ପ କିଛି ସମୟ କହିବା। ଆମର କୁନ୍ତୀ ଦେବୀ ଯୋଉ ରହିଛନ୍ତି, ଏ ଜଣେ ଆଦର୍ଶ ସ୍ତ୍ରୀ। ଗାନ୍ଧାରୀ, ସେ ମଧ୍ୟ ଜଣେ ଆଦର୍ଶ ସ୍ତ୍ରୀ। ଏବଂ ଯୋଉ ଉତ୍ତରା ଏବଂ ଦ୍ରୌପଦୀ, ଏମାନେ ସବୁ ଆଦର୍ଶ ସ୍ତ୍ରୀ। ଏମାନଙ୍କର ଚରିତ୍ର ବର୍ଣ୍ଣନା କରାଯାଇଛି ମହାଭାରତରେ ଏବଂ ଭଗବତ ଗୀତାରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ କହୁଛନ୍ତି ଯେ ନାରୀମାନେ ମଧ୍ୟ ମାଙ୍ଗି ପାତ, ସଂକ୍ଷେପରେ ଯୋଉଟା ମହାଭାରତରେ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ ସଂକ୍ଷେପରେ ଭଗବାନ କହିଛନ୍ତି, ସେ କହୁଛନ୍ତି ମାଙ୍ଗି ପାତ ବ୍ୟପାଶ୍ରିତ୍ୟ ଯୋଉ ପି ସିଉ ପାପ ଜନୟୋ ସ୍ତ୍ରୀ ଓ ବୈଶ୍ୱ ତଥା ଶୁଦ୍ରା ତେପି ଯାଆନ୍ତି ପରାଙ୍ଗତି। ଯେଉଁମାନେ ଏମିତିକି ଭଗବାନଙ୍କ ଶରଣରେ ମାଙ୍ଗି ପାର୍ଥ ବ୍ୟପାଶ୍ରିତ, ଯେଉଁମାନେ ଭଗବାନଙ୍କର ଆଶ୍ରୟ ଯିବେ, ଯୋଉ ପିଶୁ ଯେତେ ବଡ ପାପୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସ୍ତ୍ରୀ ଲୋକ ହୁଅନ୍ତୁ ବା ଅନ୍ୟାନ୍ୟ ଯେତେ ପାପୀ ବ୍ୟକ୍ତି ଅଛନ୍ତି, ଯେତେ ପାପୀ ସ୍ତ୍ରୀ ବୈଶ୍ୟ ତଥା ଶୁଦ୍ରା, ଯେ ବୈଶ୍ୟ ଲୋକ ଯେଉଁମାନେ ବିଭିନ୍ନ ପ୍ରକାର ଚିଟିଂ କରୁଛନ୍ତି, ବିଭିନ୍ନ ପ୍ରକାର ଠକେଇ କରୁଛନ୍ତି ବା ବିଭିନ୍ନ ପ୍ରକାର ନିଚ କାର୍ଯ୍ୟ ସବୁ କରୁଛନ୍ତି ଶୂଦ୍ର ବ୍ୟକ୍ତିମାନେ, ଏମାନେ ଯଦି ମଧ୍ୟ ଭଗବାନଙ୍କ ଶରଣରେ ଯିବେ ତାହେଲେ ସେମାନେ ଅତ୍ୟନ୍ତ ଉନ୍ନତ ଗତି ପ୍ରାପ୍ତ ହେବେ। ଭଗବାନ ପାଇଁ କୌଣସି ବାଛ ବିଚାର ନାହିଁ, ଇଏ ମୋର ଶରଣରେ ଆସିପାରିବ, ଇଏ ମୋର ଆସିପାରିବ ନାହିଁ, ଇଏ ଆର ଜ୍ଞାନ ଅଛି ଆସିପାରିବ, ଆର ଜ୍ଞାନ ନାହିଁ ସେ ଆସିପାରିବ ନାହିଁ, ବା ଆର ଧନ ଅଛି ମୋର ଭକ୍ତ ହବ, ଆର ଧନ ନାହିଁ ମୋର ଭକ୍ତ ହବ ନାହିଁ, ଏ ପୁରୁଷ ମୋର ଭକ୍ତ ହବ, ଏ ସ୍ତ୍ରୀ ମୋର ଭକ୍ତ ହବ ନାହିଁ, ଏସବୁ ନାହିଁ। ଭଗବାନ ପାଇଁ ସମସ୍ତେ, ଭଗବାନ ସମସ୍ତେ ସମସ୍ତେ ହେଉଛନ୍ତି ଭଗବାନଙ୍କର ଅଂଶ। ମମିମାଂସ ଜୀବ ଲୋକେ ଜୀବଭୂତ ସନାତନ, ସମସ୍ତ ଜୀବ ହେଉଛନ୍ତି ଭଗବାନଙ୍କର ଅଂଶ। ତେଣୁ ସମସ୍ତଙ୍କ ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି ଯେ କି ଭଗବାନଙ୍କ ଶରଣରେ ଯାଇପାରିବେ। ତେଣୁ ସେଭଳି ଭାବରେ ଦ୍ରୌପଦୀ ମହାରାଣୀ କୁନ୍ତୀ ଦେବୀ ଏମାନଙ୍କର ଭାଗବତରେ ସବୁ ଶିକ୍ଷା ଦିଆଯାଇଛି। କୁଇନ୍ ପ୍ରଭୁପାଦ ମହାରାଜ ଲେଖିଛନ୍ତି କୁଇନ୍ କୁନ୍ତୀସ୍ ଟିଚିଂ, କୁନ୍ତୀଙ୍କର ଶିକ୍ଷା ସେ ଦେଇଛନ୍ତି। ତେଣୁ ଏଇ କୁନ୍ତୀଙ୍କର ଯୋଉ ରହିଛି ଉକ୍ତି ରହିଛି, ସେଥିରୁ ଆମେ ଗୋଟେ ଦୁଇଟି କଥାକୁ ଉଦ୍ଧାର କରିକି ଆମ କଥାକୁ ସମାପ୍ତ କରିବା, କାରଣ ସମୟ ହେଇଯାଇଛି, ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି। ତେଣୁ କୁନ୍ତୀଦେବୀ ଭଗବାନଙ୍କର କୃଷ୍ଣଙ୍କର, ସିଏ ହେଉଛନ୍ତି ତାଙ୍କର କୃଷ୍ଣଙ୍କର ପିତା ହେଉଛନ୍ତି ବସୁଦେବ, ବସୁଦେବଙ୍କର ଭଉଣୀ ହେଉଛନ୍ତି କୁନ୍ତୀଦେବୀ। ତେଣୁ ସେ ତାଙ୍କର ପୁତ୍ର ହିସାବ ହେବେ କୃଷ୍ଣ, କିନ୍ତୁ ତଥାପି ଯେତେବେଳେ କୃଷ୍ଣ ମହାଭାରତ ଯୁଦ୍ଧ ସରିଲା ପରେ, ସେ ଯେତେବେଳେ କୃଷ୍ଣ ବାହୁସତ ଯିବା ବାହାରି ଯିବା ପାଇଁ ପଳେଇ ଯିବା ପାଇଁ ଦ୍ୱାରକା, ମହାଭାରତ ଯୁଦ୍ଧ 4 ମାସ ପାଖାପାଖି ସେ ରହିଯାଇଛନ୍ତି ହସ୍ତିନାପୁରରେ। ତେଣୁ ତାପରେ ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଲା, ଯେତେବେଳେ ପାଣ୍ଡବମାନେ ବିଜୟ ଲାଭ କଲେ, ସେମାନେ ରାଜ୍ୟ ଶାସନ କରିବେ, ଏସବୁ କଲା ପରେ ସେତେବେଳେ ଭଗବାନ ଯିବା ପାଇଁ ବସୁଛନ୍ତି, ସେ ସମୟରେ କୁନ୍ତୀଦେବୀ ଆସି ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି, ନମସ୍ତେ ପୁରୁଷଂ ତ୍ୱାଦ୍ୟଂ ଈଶ୍ୱର ପ୍ରକୃତି ପରମ ଅଲକ୍ଷ୍ୟଂ ସର୍ବଭୂତାନାମ ଅନ୍ତର୍ବହି ଅବସ୍ଥିତମ। ଯଦିଓ ସେ ତାଙ୍କର ପୁତୁରା, କିନ୍ତୁ ତଥାପି ସେ ଜାଣିଛନ୍ତି କୃଷ୍ଣ ହେଉଛନ୍ତି ଭଗବାନ, କୃଷ୍ଣ ଭଗବାନ ସ୍ୱୟଂ କୁନ୍ତୀଦେବୀ ଜାଣିଛନ୍ତି। ତେଣୁ ସ୍ତ୍ରୀ ଲୋକ ହେଲେ ମଧ୍ୟ ଜଣେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରିବେ, ସ୍ତ୍ରୀ ଲୋକ ଯେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରିବେନି ତା ନୁହଁ, ଅନେକ ସ୍ତ୍ରୀ ଲୋକ ଅଛନ୍ତି ଯିଏ କି ଭଗବାନଙ୍କୁ ଜାଣିଛନ୍ତି, ଭଗବାନଙ୍କ ଭକ୍ତ ହେଇଛନ୍ତି। ତେଣୁ କୁନ୍ତୀଦେବୀ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ଭଗବତ ତତ୍ତ୍ୱ ଭାଗବତଙ୍କର 1ମ ସ୍କନ୍ଧ 8ମ ଅଧ୍ୟାୟରେ ତାଙ୍କର ସବୁ ସ୍ତୁତି ରହିଛି, ଭଗବତ ତତ୍ତ୍ୱକୁ ସେ ଜାଣନ୍ତି କୁନ୍ତୀଦେବୀ। ଭଗବାନଙ୍କ ଭକ୍ତ ହେଲେ ସ୍ତେପି ଯାଆନ୍ତି ପରାଙ୍ଗତି, ସମସ୍ତେ ଶ୍ରେଷ୍ଠ ଗତି ଲାଭ କରିପାରିବେ, ପୁରୁଷ ମାନେ ଯୋଉ ଗତି ଲାଭ କରିପାରିବେ, ସ୍ତ୍ରୀ ଲୋକମାନେ ମଧ୍ୟ ସେଇ ଗତି ଲାଭ କରିପାରିବେ। କେବଳ ଦରକାର ହେଉଛି ଜଣେ ଭଗବାନଙ୍କ ଶରଣରେ ଯିବା, ଯେମିତି କୁନ୍ତୀଦେବୀ ସେ ଭଗବାନଙ୍କ ଶରଣରେ ଯାଉଛନ୍ତି। ତେଣୁ ସେ କହୁଛନ୍ତି ଆପଣ ହିଁ ପ୍ରକୃତରେ ଆପଣଙ୍କୁ ମୁଁ ନମସ୍କାର କରୁଛି। ତେଣୁ କୃଷ୍ଣ କହିବେ ମୁଁ ତ ତମର ପୁତ୍ର, ମତେ କାହିଁକି ନମସ୍କାର କରୁଛ, ନା ନା ତମେ ମୋର ପୁତ୍ର ହେଲେ ମଧ୍ୟ ତମେ ହେଉଛନ୍ତି ଭଗବାନ, ନମସ୍ତେ ପୁରୁଷଂ, ତମେ ହେଉଛ ପୁରୁଷ, ତମେ ହେଉଛ ପ୍ରକୃତ ଉପଭୋଗକାରୀ, ତମେ ହେଉଛ ପ୍ରକୃତ ପୁରୁଷ। ଆଉ ସବୁ ଆମେ ଯେଉଁ ତଥାକଥିତ ପୁରୁଷ ଏବଂ ତଥାକଥିତ ସ୍ତ୍ରୀ ଅଛେ, ଏମାନେ ସମସ୍ତେ ହେଉଛନ୍ତି ଆମର ହେଉଛି ପ୍ରକୃତରେ ଭଗବାନଙ୍କର ଶକ୍ତି, ଭଗବାନଙ୍କର ଆମେ ହେଉଛି ପ୍ରକୃତ ସ୍ତ୍ରୀଲିଙ୍ଗ। ଆମେ ତଥାକଥିତ ପୁରୁଷ ଏବଂ ତଥାକଥିତ ସ୍ତ୍ରୀ, ଆମେ ସମସ୍ତଙ୍କର ଏଇ ପୁରୁଷ ଅଭିମାନ ରହିଛି। ପୁରୁଷ ଅଭିମାନ କହିଲେ ଯୋଉ ଉପଭୋଗ କରିବା ପ୍ରବୃତ୍ତି ରହିଛି ସମସ୍ତଙ୍କର, ପୁରୁଷ ହଉ ବା ସ୍ତ୍ରୀ ହଉ, ସମସ୍ତଙ୍କର ଉପଭୋଗ କରିବା ପ୍ରବୃତ୍ତି ରହିଛି। ତେଣୁ ଇଏ ହେଉଛି ପ୍ରକୃତରେ ଆମର ଦୁଃଖର କାରଣ। ଭଗବାନ ହଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଏଇ ଜିନିଷଟା ଯେଉଁମାନେ ଜାଣିବେ, ଏଇ ତତ୍ତ୍ୱଟିକୁ ଯେଉଁମାନେ ଜାଣିବେ, ସେମାନେ ପ୍ରକୃତରେ ଆନନ୍ଦ ପ୍ରାପ୍ତ ହେଇପାରିବେ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ଭୋକ୍ତାରଂ ଯଜ୍ଞ ତପସାଂ ସର୍ବଲୋକ ମହେଶ୍ୱରଂ ସୁହୃଦଂ ସର୍ବଭୂତାନାଂ ଜ୍ଞାନ୍ତାମାଂ ଶାନ୍ତି ମିଳିଛନ୍ତି। ଭଗବାନ ହଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଯେମିତି ଉଦାହରଣ ସ୍ୱରୂପ ଆମେ ଦେବା ଦେଖିବା, ଏଇ ଯୋଉ ବୃକ୍ଷ ରହିଛି ଏଠି, ଏ ବୃକ୍ଷର ଯଦି ଆମେ ମୂଳରେ ପାଣି ଦେବା ତାହେଲେ ବୃକ୍ଷର ସମସ୍ତ ଶାଖା ପ୍ରଶାଖା ପତ୍ର ଫଲ ଫଳ ଫୁଲ ସବୁକିଛି ପାଣି ପାଇପାରିବେ। କିନ୍ତୁ ଯଦି ଆମେ ଖାଲି ଡାଳରେ ପାଣି ଦେବା ବା ପତ୍ରରେ ପାଣି ଦେବା ବା ଫୁଲରେ ପାଣି ଦେବା ତାହେଲେ ସେମାନେ ପାଣି ପାଇପାରିବେ ନାହିଁ। ଯଦି ମୂଳରେ ପାଣି ନ ଦେବା ତାହେଲେ ସେମାନେ ପାଣି ପାଇପାରିବେ ନାହିଁ। ତେଣୁ ସେହିଭଳି ଭାବରେ ଭଗବାନ ହଉଛନ୍ତି ପ୍ରକୃତିର ଉପଭୋଗକାରୀ। ଆମେ ଯଦି ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବା ଆମେ ଆନନ୍ଦ ପ୍ରାପ୍ତ ହେବା, କିନ୍ତୁ ଯଦି ଆମେ ଭଗବାନଙ୍କୁ ଆନନ୍ଦ ପ୍ରଦାନ ନ କରିବା ତାହେଲେ ଆମେ କେବେ ହେଲେ ଆନନ୍ଦ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଭଗବାନ ହଉଛନ୍ତି, ସେଥିପାଇଁ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ କହୁଛନ୍ତି ଯେ ଭଗବାନ ହଉଛନ୍ତି ପ୍ରକୃତରେ ଉପଭୋଗକାରୀ, ଭୋକ୍ତାରମ୍ ସବୁକିଛିର ସେ ହଉଛନ୍ତି ଉପଭୋଗକାରୀ, ଏବଂ ସର୍ବଲୋକ ମହେଶ୍ୱରମ୍ ଯେତେ ଯାହା ସବୁ ଆମେ ଦେଖୁଛେ ସବୁକିଛିର ମାଲିକ ହଉଛନ୍ତି ଭଗବାନ। କିନ୍ତୁ ଆମେ ନିଜକୁ ମାଲିକ ବୋଲି ଭାବୁଥିବାରୁ ଆମେ ଦୁଃଖ ପାଉଛେ। ଏବଂ ସୃଦଂ ସର୍ବଭୂତାନାମ ସମସ୍ତ ଜୀବମାନଙ୍କର ସେ ହଉଛନ୍ତି ବନ୍ଧୁ। ତେଣୁ ଆମେ ଭଗବାନଙ୍କୁ ବନ୍ଧୁ ବୋଲି ନ ଭାବିକିରି ଆମେ ହଉଛେ ଅନ୍ୟମାନେ ଆମର ବନ୍ଧୁ, ସେଥିପାଇଁ ଆମେ ଦୁଃଖ ପାଉଛେ। କିନ୍ତୁ ଏଇ ତିନୋଟି ଜିନିଷ ଯଦି ଆମେ ଜାଣିବା ଯେ ଭଗବାନ ହଉଛନ୍ତି ପ୍ରକୃତର ଉପଭୋଗକାରୀ, ଭଗବାନ ହଉଛନ୍ତି ସବୁକିଛିର ମାଲିକ, ଏବଂ ଭଗବାନ ହଉଛନ୍ତି ଆମର ପ୍ରକୃତ ବନ୍ଧୁ, ତାହେଲେ ଜଣେ ଜ୍ଞାନ୍ତା ମାଂ ଶାନ୍ତି ମୁଚ୍ଛତି, ମତେ ଏଇ ଯେତିକି ଯଦି ଜାଣିବେ ତାହେଲେ ସେମାନେ ଶାନ୍ତିରେ ରହିପାରିବେ, ଓ ଶାନ୍ତିରେ ରହିଲେ ମାନେ ସୁଖ ଆନନ୍ଦ ମୋତେ ପ୍ରାପ୍ତ ହେବେ। ତେଣୁ କୁନ୍ତୀ ଦେବୀ ସେଟା ଜାଣିଛନ୍ତି, ସେଥିପାଇଁ ସେ କହୁଛନ୍ତି ନମସ୍ତେ ପୁରୁଷଙ୍କ, ଆପଣ ହଉଛନ୍ତି ଉପଭୋଗକାରୀ, ନମସ୍ତେ ପୁରୁଷଙ୍କ ତାଦ୍ୟମ, ଏବଂ ବହୁତ ତଥାଗତ ଉପଭୋଗକାରୀ ଅଛନ୍ତି କିନ୍ତୁ ଆପଣ ହଉଛନ୍ତି ଆଦ୍ୟମ ପୁରୁଷଙ୍କ, ମୂଳ ଉପଭୋଗକାରୀ ହଉଛନ୍ତି ଆପଣ, ଆପଣଙ୍କଠାରୁ ଅନ୍ୟ ସମସ୍ତ ବିସ୍ତାର ସବୁ ଆସୁଛନ୍ତି, ବିଭିନ୍ନ ବିଷ୍ଣୁ ତତ୍ତ୍ୱ ସବୁ ଆସୁଛନ୍ତି, କିନ୍ତୁ ସିଏ ମୂଳ ଭଗବାନ ହଉଛନ୍ତି କୃଷ୍ଣ, ନମସ୍ତେ ପୁରୁଷଙ୍କ ତାଦ୍ୟମ, ଏବଂ ଆସୁଛନ୍ତି ଆପଣ ହଉଛନ୍ତି ଈଶ୍ୱର, ଈଶ୍ୱର କହିଲେ ଆପଣ ହଉଛନ୍ତି ନିୟନ୍ତ୍ରଣକାରୀ। ଯେତେ ଆମେ ସମସ୍ତେ ଘରେ ରହୁଛେ, ମା ମାନେ ଘରେ ରହୁଛନ୍ତି, ତାଙ୍କ ପିଲାମାନଙ୍କୁ ସେ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ଯେତେ ନିୟନ୍ତ୍ରଣକାରୀ ଥିଲେ ମଧ୍ୟ ସବୁଠାରୁ ଅନ୍ତିମ ନିୟନ୍ତ୍ରଣକାରୀ ହଉଛନ୍ତି କୃଷ୍ଣ ଈଶ୍ୱର, ସେ ହଉଛନ୍ତି ସମସ୍ତଙ୍କର ଅନ୍ତିମ ନିୟନ୍ତ୍ରଣ, ତାକୁ କେହି ନିୟନ୍ତ୍ରଣ କରିପାରିବେ ନାହିଁ, ସେ ହଉଛନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ, ଭଗବାନ ହଉଛନ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି, ଯାହାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି ସିଏ ହଉଛନ୍ତି ଭଗବାନ। ଆମର ଆଜିକାଲିର ତଥାଗତ ଯେତେ ଭଗବାନ ଅଛନ୍ତି ତାଙ୍କ ଉପରେ ନିୟନ୍ତ୍ରଣକାରୀ ଅଛନ୍ତି ନା ନାହିଁ? ଯଦି ତାଙ୍କ ଉପରେ ନିୟନ୍ତ୍ରଣକାରୀ ଅଛନ୍ତି ତାହେଲେ ସେ ଭଗବାନ ନୁହନ୍ତି, କୃଷ୍ଣ ହଉଛନ୍ତି ଅନ୍ତିମ ନିୟନ୍ତ୍ରଣକାରୀ, ତାଙ୍କ ଉପରେ ଆଉ କେହି ନିୟନ୍ତ୍ରଣକାରୀ ନାହାନ୍ତି। ମଦ୍ ଭୟାତ୍ ବାତି ବାତୋୟଂ ସୂର୍ଯ୍ୟହସ୍ତପତି ମଦ୍ ଭୟାତ୍ ବର୍ଷତିନ୍ଦ୍ର ଧହତି ଅଗ୍ନି ମୃତ୍ୟୁ ଚରତି ମଦ୍ ଭୟାତ୍, ଭଗବାନ କହୁଛନ୍ତି ମଦ୍ ଭୟାତ୍ ବାତି ବାତୋୟଂ, ଯୋଉ ପବନ ଚଳାଚଳ ହେଉଛି ସେ ଭଗବାନଙ୍କର ଆଜ୍ଞାରେ ଚଳାଚଳ କରୁଛି, ଏବଂ ସୂର୍ଯ୍ୟ ସ୍ଥପତି ମଦ୍ ଭୟାତ୍, ସୂର୍ଯ୍ୟ ଯୋଉ ରହିଛନ୍ତି ଯଶ୍ୟା ଜ୍ଞା ଭ୍ରମତି ସମୃଦ୍ଧ କାଳ ଚକ୍ର, ଯୋଉ ଚକ୍ର ରହିଛି କାଳ ଚକ୍ର ରହିଛି ସେଇ ଚକ୍ରରେ ସୂର୍ଯ୍ୟ ଯାଉଛନ୍ତି, ତାଙ୍କର ଗତି ରହୁଛି ନିର୍ବଚ୍ଛିନ୍ନ ଭାବେ ରହୁଛି, ଭଗବାନଙ୍କର ଆଜ୍ଞାରେ ସେ ଗତି କରୁଛନ୍ତି, ଏବଂ ବର୍ଷତିନ୍ଦ୍ର ଇନ୍ଦ୍ର ମଧ୍ୟ ଭଗବାନଙ୍କର ଆଜ୍ଞାରେ ଭଗବାନଙ୍କର ଭୟରେ ସେ ସବୁ କାର୍ଯ୍ୟ କରୁଛନ୍ତି, ବର୍ଷା କରୁଛନ୍ତି, ଏବଂ ଏମିତିକି ମୃତ୍ୟୁ ସ୍ଥରତି ମଦ୍ ଭୟାତ୍, ମୃତ୍ୟୁ ସାକ୍ଷାତ ମୃତ୍ୟୁ ମଧ୍ୟ ଭଗବାନଙ୍କର ଆଦେଶରେ ସେ କାର୍ଯ୍ୟ କରନ୍ତି। ଯେତେବେଳେ ଭଗବାନ କୃଷ୍ଣ ଯାଇଥିଲେ ତାଙ୍କର ମଥୁରାକୁ ଆସି କଂସକୁ ହତ୍ୟା କଲା ପରେ ସେ ଯାଇଛନ୍ତି ଉଜ୍ଜୟିନୀ, ଯାଇଛନ୍ତି ସାନ୍ଦୀପନୀ ମୁନି ତାଙ୍କର ଗୁରୁଙ୍କ ପାଖକୁ ଯାଇଛନ୍ତି, ଭଗବାନଙ୍କର କୌଣସି ଶିକ୍ଷାର ଆବଶ୍ୟକତା ନାହିଁ, କିନ୍ତୁ ଆମକୁ ଶିକ୍ଷା ଦେବା ପାଇଁ ସେ ଯାଇଛନ୍ତି, ଗୁରୁ ଗ୍ରହଣ କରିଛନ୍ତି ମାତ୍ର କେତେ 64 ଦିନ ନା 64 ଦିନରେ 64 ସମସ୍ତ ଶିକ୍ଷା ସେ ପ୍ରାପ୍ତ ହେଇଗଲେ, 64 ବିଦ୍ୟା 64 କଳା ସେ ପ୍ରାପ୍ତ ହେଇଗଲେ, ଗୋଟେ ଥରେ ଶୁଣିଲା ମାନେ ସେସବୁ ମନେ ରଖିଦେଲେ। ଏଭଳି ଭଗବାନ, ଏ ଭଗବାନଙ୍କ ପ୍ରକୃତରେ ଜ୍ଞାନ କୋଉଠି ଶିକ୍ଷା ଦରକାର ନାହିଁ, କିନ୍ତୁ ଆମକୁ ଶିକ୍ଷା ଦେବା ପାଇଁ ଯେ ଆମେ ଜ୍ଞାନ ପ୍ରାପ୍ତ ହେବା ପାଇଁ, ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡିବ, ଭଗବତ ଗୀତାରେ ଭଗବାନ ସତା କହିଛନ୍ତି ଯେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ହିଁ ଆମେ ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇପାରିବା। ତାଙ୍କୁ ପ୍ରଣିପାତ କରି, ତାଙ୍କୁ ପରିପ୍ରଶ୍ନ କରି ଏବଂ ତାଙ୍କୁ ସେବା କଲେ ଆମେ ଏଇ ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇପାରିବା। ଏଟାକୁ ଶିକ୍ଷା ଦେବା ପାଇଁ ଭଗବାନ ନିଜେ ପ୍ରାକ୍ଟିକାଲି ଯାଇକରି ଗୁରୁ ଗ୍ରହଣ କରୁଛନ୍ତି। ଏବଂ ଯେତେବେଳେ ଗୁରୁ ଶିକ୍ଷା ଗ୍ରହଣ କରିସାରିଲା ପରେ ଯେତେବେଳେ ଗୁରୁ ଦକ୍ଷିଣା ଦେବା କଥା ପଡ଼ିଲା, ସେତେବେଳେ ସନ୍ଦୀପନୀ ମୁନି ତାଙ୍କର ସ୍ତ୍ରୀଙ୍କ ସହିତ ପରାମର୍ଶ କରି କହିଲେ, ଆମର ଯୋଉ ପୁତ୍ର ମୃତ୍ୟୁବରଣ କରି ସେଇ ମୃତ ପୁତ୍ରକୁ ଦିଅନ୍ତୁ ମୋତେ, ମୋର ଏଇଠୁ ଦକ୍ଷିଣା। ଜଣେ ମୃତ୍ୟୁବରଣ କରିସାରିଛି, ଅନେକ ଦିନ ହେଲାଣି ସେ ମୃତ୍ୟୁବରଣ କରିସାରିଛି, କିନ୍ତୁ ଭଗବାନ ଯାଇକି ତାଙ୍କୁ ପୁଣି ଯମପୁରରୁ ଯାଇକିରି ଆଣିକିରି ଦେଲେ, ପ୍ରଦାନ କଲେ ସନ୍ଦୀପନୀ ତାଙ୍କର ଗୁରୁଙ୍କୁ। ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ସବୁକିଛି ମୃତ୍ୟୁ ସ୍ତରତି ମଧ୍ୟ, ମୃତ୍ୟୁ ମଧ୍ୟ ଭଗବାନଙ୍କର ଆଜ୍ଞାରେ ଚାଲିବେ। ତେଣୁ ଇଏ ହେଉଛି ଭଗବାନଙ୍କର ନିୟନ୍ତ୍ରଣ କ୍ଷମତା, ସମସ୍ତ ସବୁକିଛି ସେ ନିୟନ୍ତ୍ରଣ କରିବେ। ତାଙ୍କର ବିନା ଅନୁମତିରେ କୌଣସି ଘାସ ପତ୍ରଟିଏ ମଧ୍ୟ ହଲିପାରିବ ନାହିଁ। ଏ ଭଗବାନଙ୍କର ନିୟନ୍ତ୍ରଣ କ୍ଷମତା। ତେଣୁ ସେ କଥା କୁନ୍ତୀ ଦେବୀ ଜାଣିଛନ୍ତି, ସେ କହୁଛନ୍ତି ଆପଣ ହେଉଛନ୍ତି ଈଶ୍ୱର, ନମସ୍ତେ ପୁରୁଷଂ ତ୍ୱାଦ୍ୟମ୍, ଈଶ୍ୱର ପ୍ରକୃତି ପରମ। ଏ ଯୋଉ ଭୂତ ପ୍ରକୃତି ରହିଛି, ଏ ଭୂତ ପ୍ରକୃତିର ଉର୍ଦ୍ଧ୍ୱରେ ଭଗବାନ। ଏ ଭୂତ ପ୍ରକୃତି ଏଭଳି ରହିଛି, ଯୋଉ ଦୁର୍ଗା ଦେବୀ ରହିଛନ୍ତି, ଭୂତ ପ୍ରକୃତିର ମାଲିକାଣୀ ହେଉଛନ୍ତି ଦୁର୍ଗା ଦେବୀ। ସେ ସମସ୍ତଙ୍କୁ କଣ୍ଟ୍ରୋଲରେ ନିଜ ଅଧୀନରେ ରଖୁଛନ୍ତି ଦୁର୍ଗା ଦେବୀ। ସତ୍ୟ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବା ନିବଧ୍ନତି ମହାବାହ ଓ ଦେହେ ଦେହିନ ମବ୍ୟମ। ଏ ଭୌତିକରେ ଯୋଉ ତିନୋଟି ଗୁଣ ରହିଛି, ସତ୍ୟ ରଜତମ, ଏ ତିନି ଗୁଣ ଦ୍ୱାରା ଆମେ ସମସ୍ତେ ବନ୍ଧା ହେଇକି ରହିଛେ। ଖାଲି ଯେ ମନୁଷ୍ୟମାନେ ବନ୍ଧା ହେଇକି ରହିଛନ୍ତି ତା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ବନ୍ଧା ହେଇକି ରହିଛନ୍ତି। କିନ୍ତୁ ଇଏ ଯୋଉ ଦୁର୍ଗା ଦେବୀ ଯୋଉ କାର୍ଯ୍ୟ କରୁଛନ୍ତି, ଇଏ ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ମୟା ଅଧ୍ୟକ୍ଷଣ ପ୍ରକୃତି ସୁୟତେ ସଚରାଚରମ ହେତୁ ନାନେନ କମତି ଜଗତ ବି ପରିବର୍ତ୍ତତେ। ଜଗତରେ ଯେତେ ପରିବର୍ତ୍ତନ ହଉଛି, ଏ ଭଗବାନଙ୍କର ଅଧ୍ୟକ୍ଷତାରେ, ଭଗବାନଙ୍କର ଆଜ୍ଞାରେ ଦୁର୍ଗା ଦେବୀ କାର୍ଯ୍ୟ କରୁଛନ୍ତି। ଛାୟା ଭଳି କାର୍ଯ୍ୟ କରନ୍ତି, ତାଙ୍କର ନିଜ ଇଚ୍ଛାରେ ସେ କାର୍ଯ୍ୟ କରନ୍ତି। ଭଗବାନ ଯୋଉ ଆଜ୍ଞା ଦେବେ ସେଇ ଅନୁସାରେ ଦୁର୍ଗା ଦେବୀ କାର୍ଯ୍ୟ କରୁଛନ୍ତି, ସମସ୍ତଙ୍କୁ ବାନ୍ଧିକି ରଖିଛନ୍ତି। ତେଣୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ, ମାମେ ବୋଝେ ପ୍ରପଦ୍ୟନ୍ତେ, ଭଗବାନଙ୍କ ଶରଣରେ ଯେତେବେଳେ ଯିବେ, ଦୁର୍ଗା ଦେବୀ ତାଙ୍କୁ ଛାଡ଼ିଦେବେ, ତାଙ୍କର ଏଇ ଯୋଉ ଦୁର୍ଗରୁ ବିଦା କହି ବାହାର ମାନେ ଯିବା ପାଇଁ ଅନୁମତି ଦେବେ। ତେଣୁ ଭଗବାନଙ୍କ ଶରଣରେ ଗଲେ ହିଁ ମାୟାଦେବୀ ଆମକୁ ଛାଡ଼ିବେ, ନହେଲେ ମାୟାଦେବୀ ଆମକୁ ଛାଡ଼ି ପାରିବେନି। ତେଣୁ ଭଗବାନ ଯୋଉ କୁହାଗଲା, ଇଏ ହେଉଛନ୍ତି ଈଶ୍ୱର ପ୍ରକୃତି ପର, ପ୍ରକୃତିର ପର ମାନେ ପ୍ରକୃତିଠାରୁ ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ। ଏ ଭଗବାନଙ୍କର ନିୟନ୍ତ୍ରଣକାରୀ କ୍ଷମତା, ସମସ୍ତ ପ୍ରକୃତିକୁ ସେ ନିୟନ୍ତ୍ରଣ କରୁଛନ୍ତି। ଆମେ ହେଉଛେ ପ୍ରକୃତିର ଅଧୀନରେ ରହିଛେ, କିନ୍ତୁ ଭଗବାନ ହେଉଛନ୍ତି ପ୍ରକୃତିର ମାଲିକ। ମାୟାବଶ ମାୟାଧୀଶ, ଇଏ ହେଉଛି ଈଶ୍ୱର ଜୀବର ଭେଦ। ଭଗବାନ ଆଉ ଆମ ଭିତରେ ତଫାତ, ଆମେ ଭଗବାନଙ୍କ ଭଳି ସମାନ, କାରଣ ଯେହେତୁ ଆମେ ଭଗବାନଙ୍କର ଅଂଶ। କିନ୍ତୁ ତଫାତ କ'ଣ ନା, ଭଗବାନ ହେଉଛନ୍ତି ମାୟାଧୀଶ, ସେ ମାୟାକୁ ନିଜ ଅଧୀନରେ ରଖିଛନ୍ତି, କିନ୍ତୁ ଆମେ ହେଉଛେ ମାୟାବଶ, ଆମେ ମାୟାର ଅଧୀନରେ ରହିଛେ। ଇଏ ହେଉଛି ଭଗବାନ ଆଉ ଜୀବ ଭିତରେ ଭେଦ ହେଉଛି। ଏଇଟାକୁ କୁହାହଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ, ଯାହାକୁ ଚୈତନ୍ୟ ମହାପ୍ରଭୁ ପ୍ରଦାନ କରିଛନ୍ତି। ଭଗବାନ ଆଉ ଜୀବ ଭିତରେ ଅନେକ ସବୁକିଛି ସିମିଲାରିଟି ରହିଛି। ଭଗବାନ ହେଉଛନ୍ତି ଚେତନଶୀଳ, ଆମେ ହେଉଛେ ଚେତନଶୀଳ। ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ। କିନ୍ତୁ ତଫାତ ହେଉଛି ଏକ ବହୁନାମ ଯୋଉ ବିଧାତି କାମାନ, ଭଗବାନ ଏକ, ଆମେ ଅନେକ ହେଲେ ମଧ୍ୟ ଆମର ଯାହାର ଯାହା ଆବଶ୍ୟକତା ସବୁକିଛି ଭଗବାନ ପ୍ରଦାନ କରନ୍ତି। ଇଏ ହେଉଛି ଭଗବାନ ଆଉ ଆମ ଭିତରେ ଏ ଅଚିନ୍ତ ଭେଦାଭେଦ ତତ୍ତ୍ୱ ରହିଛି। ତେଣୁ କୁନ୍ତୀଦେବୀ ସେଇଟା ଜାଣିଛନ୍ତି, କୁନ୍ତୀଦେବୀ ସେଇଟା କହୁଛନ୍ତି ଈଶ୍ୱର ପ୍ରକୃତି ପରମ ଏବଂ ଅଲକ୍ଷ୍ୟ ସର୍ବଭୂତାନାମ। ଯଦିଓ ଭଗବାନ ସବୁଠାରେ ଅଛନ୍ତି, ଭଗବତ ଗୀତାରେ ଭଗବାନ କହୁଛନ୍ତି ରସହମ ଅପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବଭେଦେଷୁ ଶବ୍ଦକ୍ଷେ ପୌରୁଷମ ଋଷୁ। ଯେଉଁମାନେ କହନ୍ତି ଆମକୁ ଭଗବାନଙ୍କୁ ଦେଖେଇ ଦେଇପାରିବ, ଭଗବାନ ତାଙ୍କର କେମିତି ଭଗବାନ ଦେଖାଦେବେ ତାର ବ୍ୟବସ୍ଥା କରିଛନ୍ତି। ଆମେ ସମସ୍ତେ ପାଣି ପିଉଛେ, ଶୋଷ ହେଲେ ଆମେ ପାଣି ପିଉଛେ, କିନ୍ତୁ ଭଗବାନ କହୁଛନ୍ତି ରସହମ ଅପ୍ସୁ କୌନ୍ତେୟ, ଯୋଉ ପାଣିର ଯୋଉ ଟେଷ୍ଟ, ଯୋଉ ସ୍ୱାଦଟା ଆମେ ପାଉଛେ, ଭଗବାନ କହୁଛନ୍ତି ମୁଁ ସେଇଥିରେ ରହିଛି ରସମ ଅପ୍ସୁ କୌନ୍ତେୟ। ତେଣୁ ଆମେ ଯେତେବେଳେ ପାଣି ପିଉଥିବା, ସେତେବେଳେ ଯଦି ଚିନ୍ତା କରିବା ଯେ ଭଗବାନ ଏଇ ସ୍ୱାଦରେ ରହିଛନ୍ତି, ତାହେଲେ ଆମେ ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବତ ଚେତନଶୀଳ ହେଇପାରିବା। ଏ ବିଗିନିଂ, ଇଏ ହେଉଛି ଆରମ୍ଭ। ରସମ ଅପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ, ଦିନରେ ଆମେ ସୂର୍ଯ୍ୟ ଦେଖୁଛେ, ରାତିରେ ଚନ୍ଦ୍ର ଦେଖୁଛେ, ତାଙ୍କର ଯୋଉ ଆଲୋକ ଯେତେବେଳେ ଦେଖିବା, ସେତେବେଳେ ଯଦି କହିବା ଇଏ ଆଲୋକ ହେଉଛନ୍ତି ଭଗବାନ, ଭଗବାନଙ୍କର ଅଙ୍ଗରୁ ଆସୁଛନ୍ତି, ଯଶ ପ୍ରଭା ପ୍ରଭବତ ଜଗଦାଣ୍ଡ କୋଟି, ଭଗବାନଙ୍କ ଶରୀର ଅଙ୍ଗକାନ୍ତିରୁ ଏଇ ସୂର୍ଯ୍ୟ ଆଲୋକ ପ୍ରାପ୍ତ ହେଇଛନ୍ତି ଏବଂ ଚନ୍ଦ୍ର ଆଲୋକ ପ୍ରାପ୍ତ ହେଇଛନ୍ତି। ଏଇଭଳି ଯଦି ଆମେ ଚିନ୍ତା କରିବା ତାହେଲେ ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବତ ଚେତନଶୀଳ ହେଇପାରିବା। ଏଇଟା କୃଷ୍ଣ ଚେତନା ବୋଲି କୁହାଯାଉଛି, ଏଇଟା ହଉଛି ଅନ୍ତିମ ଚେତନା ସମସ୍ତଙ୍କର। ମୁଁ ଯୋଉ କହିଲି ସମସ୍ତେ ପରାଙ୍ଗତି ଶ୍ରେଷ୍ଠ ଗତି ଲାଭ କରିପାରିବ, ଅର୍ଥ ହଉଛି କଣ ନା ଆମ ଚେତନାଟା ସେଇ ସ୍ତରକୁ ଯାଇପାରିବ ଯୋଉ ସ୍ତରରେ ଆମେ ସବୁଠି ଭଗବାନଙ୍କୁ ଦର୍ଶନ କରିପାରିବା। କୁନ୍ତିଦେବୀ ସେଇ ଚେତନାରେ ଥିଲେ, ସ୍ଥିର ଥିଲେ। ତେଣୁ କୁନ୍ତିଦେବୀ ଏ କଥା କହୁଛନ୍ତି, ଆମେ ଯୋଉ କହିଲେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ମତେ କେମିତି ଜଣେ ଜାଣିପାରିବ ନା ରସୋହମପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟ ପ୍ରଣବ ସର୍ବଭେଦେଷୁ। ସମସ୍ତ ଭେଦରେ ସେ ହେଉଛନ୍ତି ଓଙ୍କାର, ସମସ୍ତ ଭେଦର ଜ୍ଞାନ ଯୋଉ ରହିଛି ସବୁକିଛି ତାକୁ ଯଦି ସଙ୍କୁଚିତ କରାଯିବ ଗୋଟିଏ ଅକ୍ଷର ପ୍ରକାଶ କରାଯିବ ସେ ହେଉଛନ୍ତି ପ୍ରଣବ ବା ଓଙ୍କାର। ଏବଂ ଶବ୍ଦ କିଏ ଆକାଶରେ ସେ ହେଉଛନ୍ତି ଶବ୍ଦ, ଆମେ ଯୋଉ ଶବ୍ଦ ହଉଛି ଆକାଶ ଏଠି ରହିଛି। ତେଣୁ ଏଇ ଯୋଉ ଶବ୍ଦ ମାଧ୍ୟମରେ ଭଗବାନ ଠାରୁ ଏଇ ଶବ୍ଦ ଆସୁଛନ୍ତି। ଏବଂ ପୌରୁଷମ ଋଷୁ, ଆମର ଯୋଉ ମନୁଷ୍ୟତା ରହିଛି ଆମେ ଯୋଉ ବଞ୍ଚିକି ରହିଛେ ଇଏ ହଉଛି ଭଗବାନଙ୍କର ଶକ୍ତି। ତେଣୁ ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିବା ତାହେଲେ ଗୋଟେ ସମୟ ଆସିବ ଯେତେବେଳେ ଆମେ କୃଷ୍ଣ ଚେତନ ହେଇପାରିବା। ଏ ଯୋଉ ଆମର ଯୋଉ କୁହାଯାଇଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, କୃଷ୍ଣ ଚେତନା ସଂଘ ହଉଛି ସମସ୍ତଙ୍କ ପାଖରେ ସେ ଚେତନାଟି ରହିଛି, କିନ୍ତୁ ସେଟା ସୁପ୍ତ ଅବସ୍ଥାରେ ରହିଛି। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କର ଭଜନ କରିବା, ସାଧୁସଙ୍ଗ କରିବା, ଭଗବାନ ଭଜନ କରିବା, ଏ ଯୋଉ ରହିଛି ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ କରିବା, ତାହେଲେ ଏମିତି ଗୋଟେ ସମୟ ଆସିବ ଯେତେବେଳେ ଆମର ଚେତନାଟା ଏଇ କୃଷ୍ଣ ଚେତନାରେ ପରିଣତ ହବ। କୃଷ୍ଣ ଚେତନା କଣ ନା ସବୁଠି ହିଁ ଭଗବାନଙ୍କୁ ଦର୍ଶନ କରିବେ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ଯୋଉ ଆମେ ଦେଖୁଛେ ଗଛ ଲତା ଇତ୍ୟାଦି ସବୁ ରହିଛି, ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣିଛନ୍ତି କି ଗଛ ମଧ୍ୟ ହଉଛନ୍ତି ଭଗବାନଙ୍କର ଏ ଶକ୍ତି। ଭୂମି ଆପୋ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାର ଇତିଅଙ୍ଗେ ଭିନ୍ନା ପ୍ରକୃତି ରଷ୍ଟଧା। ଆମେ ଯାହା ସବୁ ଭୌତିକ ପ୍ରକୃତି ଦେଖୁଛେ ଭୂମି ଜଳ ଅଗ୍ନି ବାୟୁ ଆକାଶ, ଭଗବାନ କହୁଛନ୍ତି ଇଏ ମୋର ଶକ୍ତି। ତେଣୁ ଏଇ ଚେତନାକୁ ଜଣେ ଯେତେବେଳେ ଆସିବ ସେତେବେଳେ ସେଟାକୁ କୃଷ୍ଣ ଚେତନା ବୋଲି କୁହାଯାଉଛି। ତେଣୁକରି ଆମର ଚେତନାର ନାମ ଦିଆଯାଇଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବା କୃଷ୍ଣ ଚେତନା ସଂଘ। ଏ ମନୁଷ୍ୟର ଜୀବନର ଲକ୍ଷ୍ୟ ହଉଛି ସେଇଟା, ଯୋଉ ଆମର ଚେତନା ରହିଛି ଏ ଚେତନାକୁ ଉନ୍ନତି କରିକିରି ଆମେ ଏଇ କୃଷ୍ଣ ଚେତନା ସ୍ତରକୁ ଆଣିପାରିବା। ଏବଂ ଏଇ କୃଷ୍ଣ ଚେତନା ସ୍ତରକୁ ନ ଆସିବା ପର୍ଯ୍ୟନ୍ତ ଆମେ ଏଇ ଭୌତିକ ଜଗତରେ ହିଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଥିବା, ବିଭିନ୍ନ ପ୍ରକାର ପୁନରପି ଜନମମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଏଭଳି ଭାବରେ ଆମେ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବା। କୃଷ୍ଣ ଚେତନାଶୀଳ ଯେତେବେଳେ ଆମର ହେଇଯିବ, ଭଗବାନଙ୍କ ବିଷୟରେ ଆମେ ଯେତେ ଜାଣିବା, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱ ଦେହଂ ପୁନର୍ଜନ୍ମ ନୈତି ମହାମିତି ସୁଅର୍ଜୁନ, ଯେତେବେଳେ ଆମେ ଭଗବାନଙ୍କର ଯୋଉ ଦିବ୍ୟ ସବୁ ଭଗବାନଙ୍କ ଜନ୍ମ ଭଗବାନଙ୍କର ଆବିର୍ଭାବ ଭଗବାନଙ୍କର ବିଭିନ୍ନ ଲୀଳା ଏସବୁ ଯଦି ଆମେ ତତ୍ତ୍ୱରେ ଜାଣିବା ତାହେଲେ ଆମେ ଯେତେବେଳେ ଶରୀର ତ୍ୟାଗ କରିବା ଆମେ ଆଉ ଏ ଭୌତିକ ଜଗତକୁ ଆସିବାନି, ଆମେ ଭଗବାନଙ୍କର ଧାମ ଯୋଉ ରହିଛି ଯୋଉଟା ଆମର ପ୍ରକୃତ ଧାମ ହଉଛି ସେଇଟା। ଯେମିତି ଆପଣ ଭାବୁଛନ୍ତି ଆପଣଙ୍କ ଘର ଏଠି, ଆପଣ ଆସିଛନ୍ତି ଏଠିକି, ଆପଣ ଏ କାମ ସରିଗଲେ ପୁଣି ପଳେଇବେ ଘରକୁ, ସେଇଭଳିଆ ପ୍ରକୃତ ଆମର ଘର ହଉଛି ଚିତ୍ ଜଗତ, କାରଣ ଆମେ ହଉଛେ ଭଗବାନଙ୍କର ଉନ୍ନତର ଶକ୍ତି ଆଉ ଏ ଭୌତିକ ଜଗତ ହଉଛି ଭଗବାନଙ୍କର ନିଚତର ଶକ୍ତି। ତେଣୁ ଯେମିତି ଗୋଟେ ମୀନ ବା ଗୋଟେ ମାଛ ଗୋଟେ ଜଳରେ ଆନନ୍ଦରେ ରହିପାରୁଛି କିନ୍ତୁ ଜଳରୁ କାଢ଼ିଦେଲେ ସେ ମୃତ୍ୟୁବରଣ କରୁଛି, ସେଭଳି ଭାବରେ ଆମେ ହଉଛେ ଭଗବାନଙ୍କର ଉନ୍ନତର ଶକ୍ତି। ତେଣୁ ଆମେ କେବଳ ଭଗବାନଙ୍କର ଉନ୍ନତର ଧାମ ଯୋଉ ରହିଛି ଚିତ୍ ଜଗତ ରହିଛି ସେଇଠି ହିଁ ଆନନ୍ଦରେ ରହିପାରିବା। ଏଠି ଆମେ ପ୍ରକୃତରେ ଛଟପଟ ହଉଛେ, କାରଣ ଆମେ ଏଇ ସେଇ ଉନ୍ନତର ଧାମକୁ ଯାଇନେ, ଏଇ ନିଚତର ଧାମ ରହିଛି, ସେଥିପାଇଁ ଆମେ ଏଠି ବିଭିନ୍ନ ପ୍ରକାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏସବୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ କୁନ୍ତିଦେବୀ ସେଟା ଜାଣିଥିବାରୁ ସେ ଭଗବାନଙ୍କୁ ଏଇଭଳିଆ ପ୍ରାର୍ଥନା କରୁଛନ୍ତି, ନମସ୍ତେ ପୁରୁଷଂ ତଦ୍ୟମ ଈଶ୍ୱର ପ୍ରକୃତି ପର ଅଲକ୍ଷ୍ୟଂ ସର୍ବଭୂତାନାମ। ଭଗବାନ ଯଦିଓ ସବୁଠାରେ ଅଛନ୍ତି କିନ୍ତୁ ସେ ଅଲକ୍ଷ୍ୟ ଭାବେ ରହିଛନ୍ତି। ଭଗବାନ ଅଛନ୍ତି, ଭଗବାନ କହୁଛନ୍ତି ଭଗବତ ଗୀତାରେ ଯେ ନାହଂ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ। ଭଗବାନ ଯଦିଓ ଏଇଠି ଅଛନ୍ତି କିନ୍ତୁ ଆମେ ଦେଖିପାରୁନେ କାହିଁକି ନା ଭଗବାନ ତାଙ୍କ ଯୋଗମାୟା ଦ୍ୱାରା ଆବୃତ ହେଇକି ରହିଛନ୍ତି। ଯେମିତି ଆମର ଏଠି କବାଟ ପଡ଼ିଯାଇଛି, କବାଟ ସେପଟେ କିଏ ଅଛନ୍ତି ଆମେ ଜାଣିପାରିବା ନାହିଁ, ସେଇଭଳି ଭାବେ ଭଗବାନ ଯୋଗମୟ ରୂପକ ଆବରଣରେ ରହିଛନ୍ତି, ତେଣୁ ତାଙ୍କୁ ସମସ୍ତେ ଜାଣିପାରିବେ ନାହିଁ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସେ ଯୋଗମାୟାକୁ ଭେଦ କରିକିରି ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ଯଦିଓ ଭଗବାନ ସବୁଠି ଅଛନ୍ତି କିନ୍ତୁ ଅଲକ୍ଷ୍ୟଂ ସର୍ବଭୂତାଣାମ୍, ସମସ୍ତେ କେହି ଦେଖିପାରୁନାହାନ୍ତି ଭଗବାନଙ୍କୁ, ଅନ୍ତର୍ବହି ଅବସ୍ଥିତ, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ପୁଣି ବାହାରେ ମଧ୍ୟ ରହିଛନ୍ତି, ଅନ୍ତର୍ବହି ଅବସ୍ଥିତ, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି ଏବଂ ବାହାରେ ମଧ୍ୟ ଏଇ ବିଭିନ୍ନ ଯୋଉ ଗଛ ଲତା ଇତ୍ୟାଦି ମଧ୍ୟରେ ସେ ଭଗବାନଙ୍କର ଶକ୍ତି ରୂପରେ ଭଗବାନ ରହିଛନ୍ତି। ତେଣୁ ଯେଉଁମାନେ ଏଇ ତତ୍ତ୍ୱକୁ ଜାଣିବେ କୁନ୍ତୀ ଦେବୀଙ୍କ ଭଳି ମାତାଜୀ ମାନେ ମଧ୍ୟ ସେଇଭଳି ଭାବରେ ତାଙ୍କୁ ସୁଯୋଗ ଦିଆଯାଇଛି, ସେମାନେ ମଧ୍ୟ ଏଇ ଭଗବତ ତତ୍ତ୍ୱକୁ ଜାଣିପାରିବେ। ତେଣୁ ଆମେ ସଂକ୍ଷେପରେ ଆପଣମାନଙ୍କୁ କହିବା ଯେ କେମିତି ଆମେ ପ୍ରାକ୍ଟିକାଲି କେମିତି ଏଟାକୁ ଅନୁଭବ କରିପାରିବା। ଏ ତ ବହୁତ କଥା ଶାସ୍ତ୍ର ସବୁ ରହିଛି, ସ୍ତ୍ରୀ ଧର୍ମ ବିଷୟରେ ଆମେ କହିଛେ, ମହାଭାରତରେ ଶାନ୍ତି ପର୍ବରେ ବହୁତ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମେ ଘରେ ଭିତରେ ରହି ଆମେ କେମିତି ଏଇ ଭଗବତ ଅନୁଭୂତି ପ୍ରାପ୍ତ ହେଇପାରିବା ନା? ପ୍ରଭୁପାଦ ମହାରାଜ କହିଛନ୍ତି ଯୋଉ ସ୍ତ୍ରୀ ଲୋକମାନେ ଅଛନ୍ତି ମାତାଜୀ ମାନେ, ତାଙ୍କର ଅଧିକାଂଶ ସମୟ କୋଉଥିରେ ବିତୁଛି ନା ଘର କାର୍ଯ୍ୟରେ ସବୁ ଯାଉଛି, ବିଶେଷ ଭାବରେ ରୋଷେଇରେ ଯାଉଛି, ସମସ୍ତେ ରୋଷେଇ କରୁଛନ୍ତି। କିନ୍ତୁ ସେଇ ରୋଷେଇଟା ଯଦି ଆମେ ଭଗବାନଙ୍କ ଉଦ୍ଦେଶ୍ୟରେ କରିବା ତାହେଲେ ସେଇଟା ଭକ୍ତିରେ ପରିଣତ ହେଇଯିବ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଯଜ୍ଞାଶିଷ୍ଟାସିନସନ୍ତୋ ମୁଚ୍ଛନ୍ତି ସର୍ବକ୍ଲେବିଷୈ ଭୁଞ୍ଜନ୍ତେ ତୁ ଅଗଂ ପାପା ଯେ ପଚନ୍ତି ଆତ୍ମକାରଣାତ୍। ସମସ୍ତେ ରୋଷେଇ କରୁଛନ୍ତି, ସମସ୍ତେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ବିଶେଷ ଭାବରେ ସ୍ତ୍ରୀ ଲୋକମାନେ ସେଇ ରୋଷେଇରେ ତାଙ୍କର ଅଧିକାଂଶ ସମୟ ସେଥିରେ କଟୁଛି। ସକାଳେ ଟିଫିନ୍ ଆରମ୍ଭ କରିବେ, ଖରାବେଳେ ମଧ୍ୟାହ୍ନ ଲଞ୍ଚ ରହିଛି, ରାତିରେ ଡିନର ରହିଛି, ଏଭଳି ଭାବରେ ଅଧିକ ସମୟ ତାଙ୍କର ଯାଉଛି ସେଇଥିରେ ଏବଂ ତା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ସଫା ସଫି ଧୁଆ ଧୁଇ ସବୁ ଯାହା ହଉଛି ସେଥିରେ ଅଧିକାଂଶ ସମୟ ସେଥିରେ ଯାଉଛି। କିନ୍ତୁ ଏଇ ଯୋଉ ରୋଷେଇ କରୁଛନ୍ତି ସେଇ ରୋଷେଇଟା ଯଦି ଆମେ ଯଜ୍ଞ ଶିଷ୍ଟା ସିନ ଚନ୍ତୁ ଭଗବାନଙ୍କୁ ଯଦି ଅର୍ପଣ କରିବା ଯୋଉ ଖାଦ୍ୟ ତାହେଲେ ମୁଚ୍ଛନ୍ତେ ସର୍ବକ୍ଲେବିଷୈ, ତାହେଲେ ସମସ୍ତେ କିଛି ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହେଇଯିବ ସେଇଟା। କିନ୍ତୁ ଯେଉଁମାନେ ଭଗବାନଙ୍କୁ ଅର୍ପଣ ନ କରି ନିଜେ ଖାଦ୍ୟ ଗ୍ରହଣ କରୁଛନ୍ତି, ଭୁଞ୍ଜନ୍ତେ ତୁ ଅଗଂ ପାପା ଯିଏ ପଚନ୍ତି ଆତ୍ମକାରଣା, ଯିଏ ନିଜେ କେବଳ ରୋଷେଇ କରିକି ନିଜେ ଖାଇବା ପାଇଁ, ଆମେ ସମସ୍ତେ ସାଧାରଣତଃ ଲୋକମାନେ ଯୋଉ ରୋଷେଇ କରୁଛନ୍ତି ନିଜେ ଖାଇବା ପାଇଁ ସେଇଟା କରୁଛନ୍ତି, ତେଣୁ ସେମାନେ ପାପ ଭକ୍ଷଣ କରୁଛନ୍ତି, ତେଣୁ ତାଙ୍କର ପାପ କର୍ମ ପ୍ରତିକ୍ରିୟା ଯୋଉ ରହିଛି ପାପ କର୍ମ ଫଳ ଭୋଗ କରିବାକୁ ପଡିବ। କିନ୍ତୁ ସେଇ ଖାଦ୍ୟକୁ ଯଦି ଆମେ ଭଗବାନଙ୍କ ପାଖରେ ଅର୍ପଣ କରିବା ତାହେଲେ ସେ ପାପ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇଯିବ, ସେଇଟା ଭକ୍ତିରେ ପରିଣତ ହେଇଯିବ। ତେଣୁ ଏଇଭଳି ଭାବରେ ଆମେ ନିଜର ଘରେ ରହିକରି ମଧ୍ୟ ଏଇସବୁ ଯୋଉ ଭଗବାନଙ୍କର କିଛି ପୂଜା ଆରାଧନା କଲେ, ଭଗବାନଙ୍କର କିଛି ନାମ ଜପ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏ ହେଉଛି କଳିଯୁଗର ଯୁଗ ଧର୍ମ। କଳିଯୁଗର ଯେମିତି ଅନ୍ୟ ଯୁଗରେ ଏସବୁ ବିଭିନ୍ନ ଥିଲା ଉପାୟ ଥିଲା, ସତ୍ୟଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରେତାୟ ଯୁଗରେ ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଥିଲେ, ଦ୍ୱାପର ଯୁଗରେ ଭଗବାନଙ୍କ ପରିଚର୍ଯ୍ୟା କରୁଥିଲେ, ଭଗବାନଙ୍କର ଯୋଉ ମନ୍ଦିର ସେବା ସବୁ ରହିଛି ସେସବୁ କରୁଥିଲେ। କଳିଯୁଗରେ ଆମେ ସେସବୁ କରିପାରିବା ନାହିଁ, କାରଣ ଆମର ଆୟୁଷ କମ୍, ଆମର ସ୍ମୃତି ଶକ୍ତି କମ୍, ଆମର ଧର୍ମ କମି କମିକା ଯାଉଛି, ଏଇଭଳି ଭାବରେ ଅନେକ ଜିନିଷ କଳିଯୁଗରେ ବହୁତ ପ୍ରକାର ଅସୁବିଧା ରହିଛି। କିନ୍ତୁ ଏ ଅସୁବିଧା ସତ୍ତ୍ୱେ କଳିର ଦୋଷ ନିଦରାଜମ ଅସ୍ତି ହି ଏକ ମହାନ ଗୁଣ। କଳିର ଦୋଷ ଯଦି ଆମେ ଦେଖିବା ତାହେଲେ ସେ ଗୋଟେ ସମୁଦ୍ର ପରିମାଣ ହବ, କିନ୍ତୁ ଏଥିରେ ଗୋଟେ ବହୁତ ବଢିଆ ଗୁଣ ଅଛି, ଅସ୍ତି ଏକ ମହାନ ଗୁଣ। କଣ ସେ ଭଲ ଗୁଣ ନା, କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଂଗ ପରମ୍ରଜିତ, ଆମେ କେବଳ ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା, ଆମେ ଭୌତିକ ଜଗତରୁ ମୁକ୍ତି ପାଇପାରିବା ବା ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିବା। ତେଣୁ ଆପଣ ରୋଷେଇ କଲାବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବେ, ଭଗବାନଙ୍କ ନାମରେ ସବୁ ଭଗବାନଙ୍କର ଯେତେ ଶକ୍ତି ରହିଛି ଭଗବାନଙ୍କ ନାମରେ ମଧ୍ୟ ସେତିକି ଶକ୍ତି ରହିଛି, ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି। କିନ୍ତୁ ତତ୍ରାର୍ପିତ ନିୟମିତ ସ୍ମରଣୀୟ କାଳ, ଭଗବାନଙ୍କ ନାମ ନେବା ପାଇଁ କୌଣସି ନିୟମ କୌଣସି କାଳର ବ୍ୟବସ୍ଥା ରଖା ହେଇନି, ଯେକୌଣସି ସମୟରେ ଆମେ ଭଗବାନଙ୍କ ନାମ ନେଇପାରିବା, ଚାଲିକିରି ଗଲାବେଳେ ମଧ୍ୟ ଆମେ ଭଗବାନଙ୍କ ନାମ ନେଇପାରିବା, ଯେକୌଣସି କାର୍ଯ୍ୟ କଲାବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବା ଏବଂ ବିଶେଷ ଭାବେ ସ୍ତ୍ରୀ ଲୋକମାନଙ୍କ ପାଇଁ ତ ବହୁତ ସୁବିଧା ଏଗୁଟେ ଭଗବାନ ଦେଇଛନ୍ତି ଚୈତନ୍ୟ ମହାପ୍ରଭୁ, ଏଇଟାକୁ ବରଂ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍, ସେ ଆଶୀର୍ବାଦ ଦେଇକି ଯାଇଛନ୍ତି, ନିଶ୍ଚିନ୍ତ ଭାବରେ ଭଗବାନଙ୍କର ଏଇ ନାମ କୀର୍ତ୍ତନ ନିଶ୍ଚିନ୍ତ ଭାବେ ବିଜୟ ଲାଭ କରିବ। ସେଥିପାଇଁ ଭାଗବତରେ ବର୍ଣ୍ଣନା କରାଯାଇଛି ଯେଉଁମାନେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗୋପାଙ୍ଗାସ୍ତ୍ର ପାର୍ଷଦମ୍ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ଯୁଗ ନାମ ଯଜ୍ଞରେ ନାମ ରୂପକ ଯଜ୍ଞରେ ଯୋଗଦାନ ଦିଅନ୍ତି ଯୋଗଦାନ କରନ୍ତି। କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ। ତେଣୁ ଯେଉଁମାନେ ଏଇ ନାମ ସଂକୀର୍ତ୍ତନ କରିବେ ସେମାନେ ହେଉଛନ୍ତି ଅତ୍ୟନ୍ତ ମେଧାବୀ ବ୍ୟକ୍ତି, ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି। କାରଣ କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ଏବଂ ଏଇ ଯୁଗଧର୍ମ ମାଧ୍ୟମରେ ନାମ କୀର୍ତ୍ତନ ମାଧ୍ୟମରେ ଜଣେ ସବୁକିଛି ପ୍ରାପ୍ତ ହେଇପାରିବ। ତେଣୁ ଆପଣମାନେ ଘରେ ରହିକରି ଏଇ ରୋଷେଇ କଲାବେଳେ ମଧ୍ୟ ସେଇ ଖାଦ୍ୟକୁ ଭଗବାନଙ୍କ ପାଖରେ ଅର୍ପଣ କରିପାରିବେ, ଏବଂ ରୋଷେଇ କଲାବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବେ। ତା ବାଦ ମଧ୍ୟ ଅନ୍ୟ ସମୟରେ ଯେତେବେଳେ ସମୟ ହେଉଛି ସେତେବେଳେ ଆପଣ ମାଳାରେ ଆମର ରହିଛି ଏଠି ମାଳା ରହିଛି, ଆପଣ ନେଇକରି ଜପ କରିପାରିବେ। ଆମେ ଶିକ୍ଷା ଦଉଛୁ କେମିତି ଜପ କରିବାକୁ ପଡିବ, ଏବଂ କିଛି କିଛି ସମୟ ଆପଣ ଭଗବତ ଗୀତା ଟିକେ ପଢିବେ, ନହେଲେ ଭାଗବତ ଟିକେ ପଢିବେ, କିଛି ଆପଣଙ୍କ ପାଖରେ ତ ସବୁ ସମୟ ରହିଛି। ମା ମାନେ ରହୁଛନ୍ତି ଘରେ ରହୁଛନ୍ତି, ଆଜିକାଲି ଆମ ସ୍ତ୍ରୀ ଲୋକମାନେ ବହୁତ ଚାକିରି କଲେଣି, କିନ୍ତୁ ଯେଉଁମାନେ ଘରେ ରହୁଛନ୍ତି ତାଙ୍କ ପାଇଁ ସୁଯୋଗ ଦିଆଯାଇଛି। ସେମାନେ କିଛି କିଛି ସମୟ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବେ, ଅସ୍ୱଳ୍ପମପିଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ଯଦି ଜଣେ ଅଳ୍ପ କିଛି ସମୟ ଭଗବାନଙ୍କର ସେବାରେ ଦଉଛନ୍ତି, ଭଗବାନ କହୁଛନ୍ତି ସେଟା ଆମକୁ ବହୁତ ବଡ ବିପଦରୁ ରକ୍ଷା କରିପାରିବ। ସ୍ୱଳ୍ପମପିଅସ୍ୟ ଧର୍ମସ୍ୟ, ଆମେ ବେଶୀ କିଛି କରିପାରିବା ନାହିଁ, କିନ୍ତୁ ଅନ୍ତତଃ ଭଗବାନଙ୍କ ନାମ ତ ନେଇପାରିବା। ତେଣୁ ଏଇଭଳି ଭାବରେ ଯଦି ଆମେ ଅଳ୍ପ କିଛି ସମୟ ଭଗବାନଙ୍କ ସେବାରେ ଦବା, ଏମିତି ଆମେ ଯୋଉ ବର୍ତ୍ତନା କଲେ, ଯଦି ସମୟ ଅଛି ଭଗବାନଙ୍କର ମୂର୍ତ୍ତି ରଖିବା ଘରେ, ଭଗବାନ ମୂର୍ତ୍ତି ରଖି ଭଗବାନଙ୍କର ଟିକେ କିଛି ଆଲୋକ୍ୟ ରଖିବା, ଫଟୋ ରଖିବା, ଏବଂ ଭଗବାନଙ୍କୁ ସକାଳେ ସନ୍ଧ୍ୟାବେଳେ ଗୋଟେ ଧୂପ ଦବା ବା ଟିକେ ଦୀପ ଦବା, ଗୋଟେ ଫୁଲ ଟିକେ ଦବା। ଭଗବାନ ଭଗବତ ଗୀତାରେ କହୁଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପରତ ମସ୍ନାମି ପ୍ରତାତ୍ମନ। ଭଗବାନଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ, କାରଣ ଭଗବାନ ହେଉଛନ୍ତି ଆତ୍ମାରାମ, ତାଙ୍କର କୌଣସି ଖାଦ୍ୟ ଦରକାର ନାହିଁ, ସେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଆମର ଖାଦ୍ୟ ଦରକାର ହେଉଛି, କାରଣ ଆମର ଶରୀର ସେଇଭଳିଆ ତିଆରି ହେଇଛି। କିନ୍ତୁ ଭଗବାନ ତଥାପି କହୁଛନ୍ତି ଯେ ଯଦି ଜଣେ ଭକ୍ତିର ସହିତ ତାଙ୍କୁ ପତ୍ରଟିଏ ବା ଫୁଲଟିଏ ବା ଫଳଟିଏ ଅର୍ପଣ କରନ୍ତି, ଭଗବାନ କହନ୍ତି ଯେହେତୁ ସେଇଟା ଭକ୍ତିରେ ମୋତେ ଦିଆଯାଇଛି, ମୁଁ ସେଇଟାକୁ ଖାଦ୍ୟ ରୂପେ ଗ୍ରହଣ କରେ, ଭଗବାନ ସେଇଟା ଖାଆନ୍ତି। ଏଇଟା ଲୋକମାନେ କହନ୍ତି ଭଗବାନ କ'ଣ ଖାଇପାରନ୍ତି କି, ଯଦି ଖାଆନ୍ତି କେହି ଦିଅନ୍ତିନି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏଇଭଳି ଭାବରେ କହନ୍ତି। ଭଗବାନଙ୍କର ଖାଇବା ଆଉ ଆମର ଖାଇବା ଭିତରେ ତଫାତ ରହିଛି। ଭଗବାନଙ୍କ ଖାଇବା ହେଉଛି କ'ଣ ନା ପୂର୍ଣ୍ଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ତାଙ୍କଠାରୁ ପୂର୍ଣ୍ଣ ଆସିଲେ ମଧ୍ୟ ସେ ସେଇଭଳି ଭାବେ ପୂର୍ଣ୍ଣ ରୁହନ୍ତି, ଏବଂ ତାଙ୍କଠାରେ ପୂର୍ଣ୍ଣ ମିଶିଲେ ମଧ୍ୟ ସେ ସେଇ ପୂର୍ଣ୍ଣ ରୁହନ୍ତି, ସେ ବର୍ଜିତ ହୁଅନ୍ତିନି ବା କମିଯାନ୍ତିନି। ଇଏ ହେଉଛି ପୂର୍ଣ୍ଣର ସ୍ୱରୂପ ହେଉଛି ସେଇଟା, ବା ଲକ୍ଷଣ ହେଉଛି ସେଇଟା। ତେଣୁ ଭଗବାନ ସବୁକିଛି ଖାଇଦେଲେ ମଧ୍ୟ ପୁଣି ସେଇଟା ପୂର୍ଣ୍ଣ ହେଇଯିବ। ଏ ଭଗବାନଙ୍କର ଖାଇବା ଆଉ ଆମ ଖାଇବା ଭିତରେ ତଫାତ ରହିଛି। ଅଙ୍ଗାନି ଯଶ ସକଳେ ଇନ୍ଦ୍ରିୟ ବୃତ୍ତିମତି, ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ। ଆମେ ଖାଇବା ପାଇଁ କେବଳ ଆମ ପାଟି ଦ୍ୱାରା ଖାଇବା, କିନ୍ତୁ ଭଗବାନ ଚକ୍ଷୁ ଦ୍ୱାରା ଦେଖିକି ମଧ୍ୟ ଖାଦ୍ୟ ଗ୍ରହଣ କରିପାରିବେ। ତେଣୁ ଭଗବାନ ଆମକୁ ଅନୁନୟ ବିନୟ ହେଇକି କହୁଛନ୍ତି, ଭଗବାନ ଆମକୁ ଖୁସାମତ କରୁଛନ୍ତି, ମତେ ଟିକେ ପତ୍ର ଟିକେ ଦିଅ, ଫୁଲ ଟିକେ ଦିଅ, ନହେଲେ ଫଳ ଟିକେ ଦିଅ। ଭଗବାନଙ୍କର ପ୍ରକୃତରେ କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଆମେ ଯଦି ଭଗବାନଙ୍କୁ ଅର୍ପଣ କରିବା ତାହେଲେ ଆମେ ହିଁ ପ୍ରକୃତରେ ଉପକୃତ ହେବା। ସେଇଥିପାଇଁ ଭଗବାନ ଏକଥା କହୁଛନ୍ତି, ଭଗବତ ଗୀତା ନବମଧ୍ୟା ହେଉଛି ସବୁଠାରୁ ଗୃହତମ ଯୋଗ, ଗୃହତମ ଜ୍ଞାନ ନବମଧ୍ୟାରେ ଭଗବାନ ଦେଇଛନ୍ତି। ତେଣୁ ଏ ଗୃହତମ ଜ୍ଞାନ ହେଉଛି ଭଗବାନଙ୍କୁ କେମିତି ଆମେ ଭକ୍ତି କରିବା, ଏଇ ପତ୍ରଟିଏ ବା ଫୁଲଟିଏ ବା ଫଳଟିଏ ଦେଇକରି ମଧ୍ୟ ଆମେ ଭଗବାନଙ୍କୁ ଭକ୍ତି କରିପାରିବା। ଏ ବହୁତ ସହଜ, ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମ ଇଦମ ଉତ୍ତମମ ପ୍ରତ୍ୟକ୍ଷା ଭଗବାନ ଧର୍ମଂ ସୁସୁଖମ କର୍ତ୍ତୁମବ୍ୟୟମ। ଇଏ ହେଉଛି ନିଜେ ଆମେ ଅନୁଭବ କରିବା, ଆମେ ଯଦି ଭଗବାନଙ୍କୁ କିଛି ଭକ୍ତି କରିବା ଆମେ ନିଜେ ଅନୁଭବ କରିବା, ତିନୋଟି ଜିନିଷ ଆମର ଆସିବ, ଅନୁଭବ ଭକ୍ତି ଆମର ଭଗବତ ପ୍ରେମ ଆମର ଅଧିକରୁ ଅଧିକ ହଉଥିବ, ପରେଶ ଅନୁଭବ ଭଗବାନଙ୍କର ଅନୁଭୂତି ଆମର ଆସୁଥିବ, ଏବଂ ଭୌତିକ ଜଗତ ପ୍ରତି ଯେଉଁ ଆମର ଆସକ୍ତି ରହିଛି ସେଥିରୁ ଆମେ ଦୂରେଇ ଯିବା। କିଭଳି ନା, ଯେତେବେଳେ ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ ପ୍ରତି ଗୁଣ୍ଡାରେ ଆମର ତିନୋଟି ଜିନିଷ ହଉଛି, ତୁଷ୍ଟି ପୁଷ୍ଟି କ୍ଷୀଦପାୟ ଅନୁଭାସମ। ପ୍ରତି ଗୁଣ୍ଡାରେ ଆମେ ତୁଷ୍ଟି ଖାଦ୍ୟର ଯୋଉ ଯଦି ବହୁତ ଖାଦ୍ୟ ଟେଷ୍ଟ ଫୁଲ୍ ହଉଥିବ ତାହେଲେ ଆମେ ସେଟାକୁ ଅନୁଭବ କରୁଥିବା, ଏବଂ ଆମର ଶରୀର ଯୋଉ ରହିଛି ଶରୀରର ଯୋଉ ଉନ୍ନତି ସାଧନ ହବ, ପୁଷ୍ଟି ସାଧନ ହବ, ଏବଂ ଆମେ ଯଦି କ୍ଷୁଧା ରହିଛି ବା ଭୋକ ହଉଛି ସେ ଭୋକଟି ମଧ୍ୟ ଚାଲିଯିବ, କ୍ଷୁଧପାୟ କ୍ଷୁଧଟି ନିବାରଣ ହବ। ସେଭଳି ଭାବରେ ଆମେ ଯଦି ଭକ୍ତି କରିବା, ଇଏ ହେଉଛି ପ୍ରତ୍ୟକ୍ଷା ଭଗବାନ ନିଜେ ଅନୁଭବ କରିବେ, ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ଭଗବତ ଗୀତାରେ ଦିଆଯାଇଛି। ଏବଂ କୁନ୍ତୀ ଦେବୀ ଏବଂ ସେହିଭଳି ଭାବରେ ଦ୍ରୌପଦୀ ଉତ୍ତରା ଏମାନେ ସବୁ ଭଗବାନଙ୍କର ଭକ୍ତ, ଏମାନେ ସବୁ ଭାଗବତ ତାଙ୍କ ଚରିତ୍ର ସବୁ ବର୍ଣ୍ଣନା କରାଯାଇଛି। ସେମାନେ ଏହି ଭକ୍ତି ଆଚରଣ କରି ଭଗବତ ଧାମକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଆମେ ମଧ୍ୟ ବିଶେଷ ଭାବରେ ମାତାଜୀମାନଙ୍କ ପାଇଁ ମୁଁ ସେଟା କହୁଛି ଯେ ଆମେ ମଧ୍ୟ ସେହିଭଳି ଭାବରେ ଯଦି ଭଗବାନଙ୍କର ଭକ୍ତି ଆଚରଣ କରିପାରିବା ତାହେଲେ ଆମ ଜୀବନ ସାର୍ଥକ ହେବ। ଏବଂ ମାତାଜୀମାନେ ହିଁ ପ୍ରକୃତରେ ସେମାନେ ହିଁ ପ୍ରକୃତରେ ଅନ୍ୟ ତାଙ୍କର ସ୍ୱାମୀମାନଙ୍କୁ ଏହି ଧର୍ମ ମାର୍ଗରେ ପ୍ରବର୍ତ୍ତିତ କରିପାରିବେ। ତେଣୁ ତାଙ୍କୁ ଧର୍ମ ପତ୍ନୀ ବୋଲି କୁହାଯାଉଛି। ଧର୍ମ ପତ୍ନୀ ମାନେ ସିଏ ତାଙ୍କର ପତିକୁ ଏଇ ଧର୍ମ ମାର୍ଗରେ ଅଗ୍ରସର କରେଇବେ। ତେଣୁ ମାତାଜୀମାନଙ୍କ ପାଖରେ ଏଇ ଦାୟିତ୍ୱ ରହିଛି, ଗୁରୁ ଦାୟିତ୍ୱ ରହିଛି। ସେମାନେ ଯଦି ଜଣେ ସ୍ତ୍ରୀ ଲୋକ ଜଣେ ଯଦି ଭଗବାନଙ୍କ ଭକ୍ତ ହେଲେ ତାହେଲେ ସମସ୍ତ ପରିବାରର ସମସ୍ତେ ଭଗବାନ ଭକ୍ତ ହେଇପାରିବେ। ପୁରୁଷ ଲୋକ ହେଲେ ହୁଏତ ସେ ଅନ୍ୟମାନେ ନ ହେଇପାରନ୍ତି, କିନ୍ତୁ ସ୍ତ୍ରୀ ଲୋକ ଯଦି ଜଣେ ଘରର ଜଣେ ସ୍ତ୍ରୀ ଲୋକ ଯଦି ଭଗବାନ ଭକ୍ତ ହେବେ ତାହେଲେ ତାଙ୍କର ସମସ୍ତ ତାଙ୍କ ପିଲାମାନେ ମଧ୍ୟ ଭଗବାନ ଭକ୍ତ ହେବେ। ଏ ଛୋଟ ପିଲା ଯିଏ ନାଚୁଥିଲା ଭଗବାନ କଥା, ଇଏ ହେଉଛି ସୁପ୍ତ ଚେତନା ସମସ୍ତଙ୍କ ରହିଛି। ଛୋଟ ପିଲାବେଳୁ ଆମେ ଦେଖିବା ପରୀକ୍ଷିତ ମହାରାଜ ଏବଂ ଅନ୍ୟାନ୍ୟ ଆମର ପ୍ରଭୁପାଦ ମହାରାଜ, ଇସ୍କନ ପ୍ରତିଷ୍ଠା ଆଚାର୍ଯ୍ୟ, ଆମର ଗୁରୁଦେବ, ଏମାନେ ସବୁ ଛୋଟ ପିଲାବେଳୁ ଭଗବାନଙ୍କର ଭକ୍ତ। କାରଣ ସେମାନେ ହେଉଛନ୍ତି ସାଧୁ ମହାଜନ, ସେମାନେ କେବେ ହେଲେ ଭଗବାନଙ୍କୁ ଭୁଲି ଯାଆନ୍ତି ନାହିଁ। ସବୁବେଳେ ଛୋଟ ପିଲାରୁ ମାତୃ ଗର୍ଭରେ ମଧ୍ୟ ପ୍ରହ୍ଲାଦ ମହାରାଜଙ୍କ ବିଷୟ ବର୍ଣ୍ଣନା କରାଯାଇଛି, ମାତୃ ଗର୍ଭରେ ମଧ୍ୟ ସେ ଭଗବାନଙ୍କର ଭକ୍ତ ହୋଇଛନ୍ତି। ନାରଦ ମୁନି ଠାରୁ କଥା ଶୁଣିକରି ସେ ଭଗବାନଙ୍କ ଭକ୍ତରେ ପରିଣତ ହୋଇଛନ୍ତି। ତେଣୁ ମାତାଜୀମାନଙ୍କ ଉପରେ ଏଇ ଗୁରୁ ଦାୟିତ୍ୱ ରହିଛି। ସେମାନେ ଯଦି ଏଇ ଭଗବାନ ଭକ୍ତି ଗ୍ରହଣ କରିବେ ତାହେଲେ ତାଙ୍କର ଜୀବନ ସାର୍ଥକ ହେବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ମଧ୍ୟ ସମସ୍ତେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେବେ। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦେ କି, ତାହି ଗୌର ପ୍ରମାନନ୍ଦେ। ଅନ୍ତିମରେ ଆମର ଯୋଉ ନାମହଟର ଯେ ମୁଖ୍ୟ ଶ୍ରୀପାଦ ରସିକରାଜ ପ୍ରଭୁ, ସେ ଆପଣମାନଙ୍କୁ କିଛି ଭଗବାନଙ୍କର ନାମ କୀର୍ତ୍ତନ କରିବେ। ଆପଣ ଟିକେ ନାମ କୀର୍ତ୍ତନ କିଛି କରନ୍ତୁ।
ହରେ କୃଷ୍ଣ। ଯୋଉ କଥା କୀର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ ମନୁଷ୍ୟ ଜନ୍ମରେ ଦୈନନ୍ଦିନ ଜୀବନରେ ପରିବାର ମଧ୍ୟରେ ରହି କିପରି ଭଗବାନଙ୍କର ନାମ କୀର୍ତ୍ତନ କରିପାରିବା। ତେଣୁ ପ୍ରତ୍ୟେକ ଦିନ ଭଗବାନଙ୍କୁ ପ୍ରଣାମ। ଭଗବାନଙ୍କ ଶେଷରେ ଭାଗବତମର ଅନ୍ତିମ ଶ୍ଳୋକ ହେଉଛନ୍ତି ନାମ ସଂକୀର୍ତ୍ତନ ଯସ୍ୟ ସର୍ବପାପ ପ୍ରଣଶନମ୍ ପ୍ରଣମ ଦୁଃଖ ସମାନସ୍ତ ନମାମି ହରି ପରମ। ଭଗବାନଙ୍କର ପାଦପଦ୍ମରେ ପ୍ରଣାମ କରିବା ଏବଂ ଭଗବାନଙ୍କର ନାମ କୀର୍ତ୍ତନ ଦ୍ୱାରା ସମସ୍ତ ଅମଙ୍ଗଳ ଦୂର ହୋଇଥାଏ ଏବଂ ପରିବାର ଆନନ୍ଦରେ ଚାଳିତ ହୋଇଥାନ୍ତି ଏବଂ ଗୃହର ସମସ୍ତ ସନ୍ତାନ ଉତ୍ତମ ବୁଦ୍ଧିପ୍ରାପ୍ତ ହୁଅନ୍ତି ଏବଂ ଶାନ୍ତି ଶୃଙ୍ଖଳାରେ ଜୀବନଯାପନ କରିବା ସହିତ ଅନ୍ତିମେ ଆମର ଅନ୍ତିମ ଲକ୍ଷ୍ୟ ଭଗବତ ଧାମ ତାକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଦୈନନ୍ଦିନ ଜୀବନରେ ଏହି କାର୍ଯ୍ୟ ଆମେ କରିବା ନିହାତି ଆବଶ୍ୟକ। କେବଳ ଆମେ ପାରିବାରିକ ସଂସାର ଭିତରେ ଦୈନନ୍ଦିନ କାର୍ଯ୍ୟକ୍ରମରେ କେବଳ ପରିବାର କାର୍ଯ୍ୟ କରୁଛେ, କିନ୍ତୁ ଭଗବତ କାର୍ଯ୍ୟ ପ୍ରତି ଉଦାସୀନ ରହୁଛେ। କିନ୍ତୁ ଏହି ଉଦାସୀନ ଫଳରେ ଆମେ ନର୍କକୁ ହିଁ ଯିବା। ଯଦି ଆମେ ଉଦାସୀନ ନ ହୋଇ ସଚେତନ ହେବା, ଯେଉଁ ଚେତନା କଥା କୁହାଯାଉଛି, ଚେତନାକୁ କୃଷ୍ଣ ଚେତନାରେ ଲଗାଇବା ତାହେଲେ ଆମେ ଆଉ ନର୍କକୁ ଯିବାନି, ଆମର ଯେଉଁ ସ୍ୱଧାମ ବୈକୁଣ୍ଠ ଧାମ ପ୍ରାପ୍ତ ହେବା। ତେଣୁ ଏଇ ମାଳା ଅଛନ୍ତି, ଏଇ ମାଳା ମାଧ୍ୟମରେ ମାଳା ଜପ କରନ୍ତୁ ସକାଳେ, ସବୁ ସମୟରେ କରିପାରିବେ, ସକାଳେ, ଖରାବେଳେ, ସନ୍ଧ୍ୟାବେଳେ, ଆପଣଙ୍କୁ ଯେତେବେଳେ ଟାଇମ୍ ମିଳୁଛି ସେଇ ସମୟରେ ଆପଣମାନେ ଘରେ ଗୃହ କାର୍ଯ୍ୟ ସାରିଲା ପରେ ଅଯଥା ଟିଭି ଦେଖି ସମୟ ନଷ୍ଟ କରିବା ଅପେକ୍ଷା ଭଗବାନଙ୍କର ଯଦି ନାମ କରିବେ ତାହେଲେ ଆପଣ ଶାନ୍ତି ପାଇବେ।